ॐ नमो भगवते वासुदेवाय ॐ नमो भगवते वासुदेवाय। श्रीमद्भागवतम दशम स्कंद छयालीस अध्याय श्लोक 10:46-6। धारयन्ती अतिकृच्छ्रेण धारयन्ती अतिकृच्छ्रेण प्रायः प्राणान् कथञ्चन प्रायः प्राणान् कथञ्चन प्रत्यागमन सन्देशैः प्रत्यागमन सन्देशैः बल्लभो बल्लभ्यो मे मदात्मिकः बल्लभो मे मदात्मिका धारयन्ति अतिकृच्छ्रेण प्रायः प्राणान् कथञ्चन प्रत्यागमन सन्देशैः बल्लभ्यो मे मदात्मिकः। धारयन्ति अतिकृच्छ्रेण प्रायः प्राणान् कथञ्चन प्रत्यागमन सन्देशे बल्लभ्यो मे मदात्मिका धारयन्ति अतिकृच्छ्रेण प्रायः प्राणान् कथञ्चन प्रत्यागमन सन्देशे बल्लभो मे मदात्मिका। ଗତକାଲି ଆମେ ଏହି ପାଞ୍ଚ ଶ୍ଳୋକରୁ କଥାକୁ ବିଶ୍ରାମ ଦେଇଥିଲେ। ଭଗବାନ ଆମେ ବର୍ତ୍ତମାନ ମଥୁରାକୁ ଚାଲିଯିବା। ମଥୁରାରେ ଭଗବାନ ଉଦ୍ଧବଙ୍କର ହାତକୁ ଧରିକରି ପାଣି ନାଙ୍କୁ ପାଣି ଭଗବାନ ହାତକୁ ନିଜ ହାତରେ ସ୍ଥାପନ କରି ତାଙ୍କୁ ଏହିଭଳି ଭାବରେ ପଠାଉଛନ୍ତି। ଗଛ ଉଦ୍ଧବ ବ୍ରଜଂ ସୌମ୍ୟ ବ୍ରଜକୁ ଯାଅ ହେ ସୌମ୍ୟ ଏସବୁ ଆମେ ଆଲୋଚନା କରିଥିଲେ। ତେଣୁ ଏ ଗୋପୀମାନଙ୍କ ବିଷୟରେ ଯେତେବେଳେ ଅନ୍ତିମରେ କହିଲେ ମୋର କ'ଣ ପ୍ରୀତୌ ନୋ ପ୍ରୀତିମାବହ ମୋର ପିତା ମାତାଙ୍କୁ ପ୍ରୀତି ପ୍ରଦାନ କର। ଗୋପୀନା ମତ୍ ବିୟୋଗାଧୀନ ମତ୍ ସନ୍ଦେଶ ବିମୋଚୟ ଗୋପୀମାନଙ୍କୁ ମୋର ସନ୍ଦେଶ ଦେଇ ତାଙ୍କର ଯେଉଁ ଆଦି ରହିଛି ମନସ୍ତାପ ରହିଛି ଏଇଟାକୁ ଦୂର କର। ଗୋପୀମାନଙ୍କ ବିଷୟରେ ଏଇ ଦୁଇଟି ଶ୍ଲୋକରେ କହୁଛନ୍ତି ତାଙ୍କର ଅବସ୍ଥା କିଭଳି ରହିଛି। ଆମେ ଗତକାଲି ଆଲୋଚନା କରିଥିଲେ ମହିତା ପ୍ରିୟ ସାଂ ପ୍ରେଷ୍ଠେ ଦୂରସ୍ଥେ ଗୋକୁଳେ ଶ୍ରିଏ ସ୍ତ୍ରିୟ ନରନ୍ତ୍ୟଙ୍ଗ ବିମୋହନ୍ତି ବିରହୋତ୍କଣ୍ଠ ବିମହଳା ବିହଳା ମୋହ ହେଇଯାଆନ୍ତି ମୂର୍ଚ୍ଛା ହେଇଯାଆନ୍ତି। ଆମେ ଶୁଣୁଥିଲେ ଏଇଟା ଅଷ୍ଟସାତ୍ୱିକ ବିକାର ପ୍ରାଣଶକ୍ତି ଯେତେବେଳେ ଆକାଶ ସହିତ ମିଳିତ ହେଉଛି ସେତେବେଳେ ମୂର୍ଚ୍ଛା ହେଇଯାଉଛନ୍ତି ପ୍ରଳୟ ହେଇଯାଉଛି ସେହି ଅବସ୍ଥା ତାଙ୍କର ହେଇଥିଲା। ବିମୋହନ୍ତି ସେମାନେ ମୂର୍ଚ୍ଛା ହେଇଯାଉଛନ୍ତି ଯାଉଥିଲେ ନୁହଁ ବର୍ତ୍ତମାନ ମଧ୍ୟ ହେଉଛନ୍ତି। ତେଣୁ ବର୍ତ୍ତମାନ କାଳରେ ବର୍ଣ୍ଣନା କରି ବିମୋହନ୍ତି ତେଣୁ ତାଙ୍କ ବିଷୟରେ ପୁଣି କହୁଛନ୍ତି ଶ୍ଳୋକରେ ଯେ ଧାରୟନ୍ତି ଅତିକୃଚ୍ଛ୍ରେଣ ତାହେଲେ ମୂର୍ଚ୍ଛା ତ ହେଇଯାଉଛନ୍ତି ତାହେଲେ କେମିତି ସେମାନେ ଜୀବନ ଧାରଣ କରୁଛନ୍ତି ଚିନ୍ତା କରିବେ କିଏ ଚିନ୍ତା କରିବେ ଉଦ୍ଧବ ଚିନ୍ତା କରିବେ ସେମାନେ ତ ସେ ମୂର୍ଚ୍ଛା ହେଇଯାଉଛନ୍ତି ପୁଣି କେମିତି କ'ଣ ତାଙ୍କର କେମିତି କାର୍ଯ୍ୟ ଚାଲିଛି ନା ଧାରୟନ୍ତି ମଦାତ୍ମିକା ତାଙ୍କର ଆତ୍ମାଟା ମୋ ପାଖରେ ଲାଗିକି ରହିଛି ମଦାତ୍ମିକା ମତ୍ ସ୍ୱରୂପ ଭୂତ ସତ୍ୟ ମୋର ଶକ୍ତି ଦ୍ୱାରା ବଲ୍ଲଭ୍ୟ କହିଲେ ଗୋପୀମାନେ ମେ ମୋର ପ୍ରତ୍ୟାଗମନ ସନ୍ଦେଶେଇ ମୁଁ ତାଙ୍କୁ ଯେଉଁ ସନ୍ଦେଶ ଦେଇଥିଲି ଆଇ ଆସେ ମୁଁ ଆସିବି ଏଇ ସନ୍ଦେଶ ଦେଇଥିଲେ ତେଣୁ ଏଇ ଯେଉଁ ମୁଁ ପ୍ରତ୍ୟାଗମନ କରିବି ଏଇ ସନ୍ଦେଶ ଏଇ ଗୋକୁଳା ନିର୍ଗମନ ସମୟ ଶୀଘ୍ର ମାଗମିଷ୍ୟାମି ଇତି ମେ ଯେ ପ୍ରତ୍ୟାଗମନ ସନ୍ଦେଶାତ୍ ଏଇ ଦଶମ ସ୍କନ୍ଦ 39 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ଗୋପୀମାନେ କ୍ରନ୍ଦନ କରୁଥିଲେ ଗୋବିନ୍ଦ ଦାମୋଦର ମାଧବେଦି এইভাবে ভাবে বিশ্রুজ লজ্জা রুদুষ্ম সুস্বর লজ্জা ত্যাগ করি উচ্চস্বরের সে কন্দন করুলে গোবিন্দ দামোদর মাধবেদি গোবিন্দ দামোদর মাধবেদি কবার উদ্দেশ্য লা জজমেন্ট টিকার কৌশল গোবিন্দ শব্দর অর্থ হচ্ছে গাভী বা ইন্দ্রিয় মানুষ মধ্যে বুঝায় কিন্তু এটি গোপী মানুষ ভাব হচ্ছে গোবিন্দ কহিলে মোর আমার যে গাভী রূপক মন আপনার দোষ রূপক প্রাণ সহ বা মন সহ আমার সবুলে যুক্ত হয়ে রয়েছে গোবিন্দ তেমন তুমি চালগলে আমার যা অবস্থা হব চিন্তা কর দামোদর কহার উদ্দেশ্য হচ্ছে তোমার মা যে তোমাকে বাঁধিকি রাখিলে তিন বর্ষ যেত হয়েছিল তুমি বাঁধিলে দামোদর তেমন তুমি যদি চালিয়ে তোমার মাঙ্কর অবস্থা যা হব চিন্তা কর মৃত্যুবরণ করবে মাধব শব্দর অর্থ হচ্ছে এটি যে গোপী মানুষ ভাব আচার্য টিকার কেছেন মাধব শব্দর তাঁর ভাব হচ্ছে মাধব তুমি আমার স্বামী নুহ তুমি আমার যদি স্বামী হইতা তাহলে তোমার অধিকার লা আমি মরিগলে মধ্যে কিছু অসুবিধা না তুমি আমাকে মারিদারি তোমার অধীনে আমি রয়েছু তুমি যা চাইব তা করেপার তোমার রয়েছে কণ সে তোমার অধিকার রয়েছে কিন্তু আমি তোমার স্ত্রী নুহ তেমন আমার বদ্ধরে তুমি দায়ী হব এই ভাবনার ক্রন্দন করুলে গোবিন্দ দামোদর মাধবেদী এইভাবে ভাবে যেত ক্রন্দন করুলে সেতু ভগবান তাঁকে সন্দেশ পঠাইলে আয়াসে মু আসবি এই কথা এটি কৌশল প্রত্যাগমন সন্দেশ এই মুখে সন্দেশ পঠাইলি যে মু আসবি ফেরি আসবি কথঞ্চন তেমন কৌশি উপায় কেনা প্রকারেণ অতি কৃত্রেণ অতি কষ্টেণ প্রায় প্রাণ ধারয়ন্তি বহু কষ্টের সে প্রাণ ধারণ করে রক্ষণ সে প্রাণ ত্যাগ করেদেবে মত প্রাণ মত প্রাণর শব্দর অর্থ হচ্ছে সেটা জনে জীবন ধারণ করে পার না কিন্তু এই যে আশা রয়েছে সে ফেরি আসবে আমি যদি মৃত্যুবরণ করা তাহলে তাঁর মনের দুঃখ হব তেমন এইভাবে এইপাই সে বহু কষ্টের জীবন ধারণ করুলে তেমন এটি কুযাচ্ছে অতি কৃষ্ণ বিশ্বনাথ চক্রবর্তী ঠাকুর কৌশল তাসাং মত প্রাপ্ত সেয়া প্রাণধারণা এবাতি কষ্টম মু ফেরি আসবি এই আশা তাঁকর লা তেমন অতি কষ্টের সে প্রাণ ধারণ করে রক্ষেন নাহলে প্রাণ চাল যাই তাঁকর প্রাণ ত্যাগ তু সুগম এবেতি ভাব কহবার উদ্দেশ্য লা ভগবানকর তাঁকাই প্রাণ ত্যাগটা বহু সুলভ হয়ে থাকা প্রাণ ধারণ করাটা হচ্ছে বহু কষ্ট প্রাণ ত্যাগটা বহু সুলভ সে প্রাণ ত্যাগ করে থাকে কিন্তু প্রাণ তু ধারণ করবে এইটা বড় কষ্ট আমার কণ আমার প্রাণ ত্যাগ বহু ভয় রয়েছে কিন্তু প্রাণটা কেমনি আমি রাখবা এইটা চিন্তা করছে বিপরীত তাঁর কথা প্রাণ যে ধারণ করে বহু কষ্ট প্রাণ ত্যাগ করা বহু সহজে সে ত্যাগ করে থাকে বিশ্বনাথ চক্রবর্তী ঠাকুর কৌশল এইটা তাঁর ভগবান ভাব হচ্ছে এইটা ভগবান ভাব মানে গোপী মানুষ ভাব সেইটা গোপী মানে বহু সহজে প্রাণ ত্যাগ করেদেবে ভগবান বিরহরে কিন্তু এই যে প্রাণ ধারণ করে রাখছেন এটা বড় কষ্ট তাঁকে হচ্ছে জীবন ধারণ করে রয়েছেন সেটা বড় কষ্ট তাঁকাই জীবন ত্যাগটা বহু সহজ হয়ে থাকে তাঁকে এই ভাব গোপী মানুষ ভাব হ্যাঁ নেন প্রকারেণ প্রাণ ধারয়ন্তি ইত্যাহ যদি প্রাণ ধারণ করছে কিভাবে প্রাণ ধারণ কলে এই প্রশ্নটা যদি হব উদ্ধব মনের প্রশ্ন হব উদ্ধব গোপী মান সহ মিলিত হয়ে না এ পর্যন্ত যাবে বর্তমান অনেক সব কম মথুরার বা দ্বারকার দ্বারকা তো যাই না এ পর্যন্ত দ্বারকা লীলা আরম্ভ হয়ে না মথুরার বহুত ভগবান ভক্ত অনেক তাঁর পিতা মাতা অনেক পূজা মধ্যে অছি তাঁকর তাঁর সহ যাইছেন সে আপরে বর্ণনা করা যাব পূজা সহ তার মিলন হয়েছে ভগবানকর তেমন বহুত সব ভক্ত অনেক মথুরার কিন্তু অক্রূর অক্রূরস্তু অভিবন্দনে যে আমার রয়েছে নটি শ্রবণর রয়েছে কম নবধা ভক্তি রয়েছে তা গোটি হচ্ছে বন্দনা এবং অক্রূর হচ্ছেন তার আচার্য অক্রূরস্তু অভিবন্দনে বন্দনার সে হচ্ছেন আচার্য তাঁর সহ দেখা হয়েছি ଉଦ୍ଧବଙ୍କର, କିନ୍ତୁ ଗୋପୀମାନଙ୍କ ସହିତ ସେ ମିଳିତ ହୋଇନାହାନ୍ତି, ତାଙ୍କର ଭାବ ସେ ଜାଣିନାହାନ୍ତି। ଉଦ୍ଧବ ଶୁଣିଥାଇପାରନ୍ତି, ଜାଣିନାହାନ୍ତି, ଭଗବାନ ନିଜେ କହୁଛନ୍ତି। ତେଣୁ ଉଦ୍ଧବଙ୍କର ମନରେ ପ୍ରଶ୍ନ ଆସିବ, ନନୁ କେନ ପ୍ରକାରଣ ପ୍ରାଣ ଧାରନ୍ତି, କିଭଳି ଭାବରେ ସେ ପ୍ରାଣ ଧାରଣ କରିଛନ୍ତି। ସେଥିପାଇଁ ଭଗବାନ କହୁଛନ୍ତି, ଭଗବାନ ଜାଣନ୍ତି ଅନ୍ତର୍ଯ୍ୟାମୀ, ଆମର ଅନ୍ତର କଥା ସେ ଜାଣନ୍ତି। ତେଣୁ ସେ କହୁଛନ୍ତି ପ୍ରତୀତି, କ'ଣ କହିଲେ, ପ୍ରତ୍ୟାଗମନ ସନ୍ଦେଶ, ଗୋକୁଳା ନିର୍ଗମନ ସମୟ ଶୀଘ୍ର ଆଗମିଷ୍ୟାମି ଇତି, ଯେ ପ୍ରତ୍ୟାଗମନ ସନ୍ଦେଶ ତେଇ ରତୋ ମତ୍ ପ୍ରାଣ ସେବ ମହାବଳବତୀ ନିର୍ଗଚ୍ଛତ୍ୱପି ପ୍ରାଣାନ୍ ବଧ୍ନାତି ଇତି ଭାବ। ଏଇଟା ଆମେ ଆଲୋଚନା କଲେ, ଯେଉଁ ଆଶା ରହିଛି ସେ ଆସିବେ, ତେଣୁ ପ୍ରତ୍ୟାଗମନ ସନ୍ଦେଶ ତେଇ ଅତୋ ମତ୍ ମତ୍ ପ୍ରାପ୍ତ୍ୟା ଆସେଇବ ମହାବଳବତୀ ନିର୍ଗଚ୍ଛତ୍ୱପି, ତାଙ୍କର ପ୍ରାଣ ଚାଲିଯିବା ପାଇଁ ପ୍ରକୃତିରେ ରହିଛି, ପ୍ରାଣ ଚାଲିଯିବା ପାଇଁ ରହିଛି, ଅବସ୍ଥା ରହିଛି। କିନ୍ତୁ ମତ୍ ପ୍ରାପ୍ତେଇ ସେବ ପ୍ରାଣନ୍ ବଧ୍ନାତି ଇତି ଭାବ, ପ୍ରାଣ ଚାଲିଯିବ, କିନ୍ତୁ ସେ ପ୍ରାଣକୁ ଖୁବ୍ କଷ୍ଟରେ ଧାରଣ କରିଛନ୍ତି। ଅତଏବ ଆତ୍ମାରାମସ୍ୟାପି ମମ ତାଭି ରମଣ ସୁଖ ମତ୍ୟାଧିକମ୍। ତେଣୁ ଆତ୍ମାରାମ ମାନେ ଯେଉଁମାନେ ଆତ୍ମାରେ ଆନନ୍ଦ ନିଅନ୍ତି, ଭଗବତ ଗୀତାରେ ଦୁଇ ପ୍ରକାର ବ୍ୟକ୍ତିଙ୍କ ବିଷୟରେ କୁହାଯାଇଛି, ଗୋଟିଏ ହେଲା ଆତ୍ମାରାମ, ଗୋଟିଏ ହେଲା କ'ଣ, ଆତ୍ମାରାମ ଆଉ କ'ଣ, ଏ ଦୁଇଟା ଯେ ଏକା କଥା, ଆତ୍ମାରାମ ଆତ୍ମକାମ ନା କ'ଣ, ଆତ୍ମାରାମ ଆତ୍ମକାମ, ଏ ଦୁଇଟା ତ ଏକା କଥା, ଅଲଗା କ'ଣ ହେଲା, ହଁ ଇନ୍ଦ୍ରିୟ ରାମ, ଭଗବତ ଗୀତାରେ କହିଲେ ଭଗବାନ ଇନ୍ଦ୍ରିୟ ରାମଙ୍କ ବିଷୟରେ, ଇନ୍ଦ୍ରିୟ ରାମ ସମସ୍ତେ ହେଉଛନ୍ତି ଇନ୍ଦ୍ରିୟ ରାମ, କ'ଣ ଇନ୍ଦ୍ରିୟ ରାମ ବିଷୟରେ କହିଲେ ଭଗବତ ଗୀତାରେ, ଭଗବାନ ଗୋଟେ ଚକ୍ର ତିଆରି କରିଛନ୍ତି, ଚକ୍ରଟା ହେଉଛି କ'ଣ ନା, ଅନ୍ନାଦ ଭଗବତି ଭୂତାନି ବର୍ଜନାତ ଅନ୍ନ ସମ୍ଭବ ଯଜ୍ଞାତ ଭଗବତି ପର୍ଜନ୍ୟ ଯଜ୍ଞ କର୍ମ ସମୁଦ୍ଭବ। ଇଏ ଭଗବାନ ଗୋଟେ ଚକ୍ର ତିଆରି କରିଛନ୍ତି ଭୌତିକ ଜଗତରେ, ମନୁଷ୍ୟମାନଙ୍କର ଯେଉଁ ଆବଶ୍ୟକତା ରହିଛି ହେଉଛି ଅନ୍ନ, ଅନ୍ନଟା କେମିତି ହେବ ନା ବୃଷ୍ଟି ମାଧ୍ୟମରେ, ବୃଷ୍ଟି କେମିତି ହେବ ନା ଯଜ୍ଞ ମାଧ୍ୟମରେ, ଯଜ୍ଞ କେମିତି ହେବ ନା କର୍ମ ମାଧ୍ୟମରେ, କର୍ମ କହିଲେ ବେଦରେ ବର୍ଣ୍ଣିତ କର୍ମ, କର୍ମ ବ୍ରହ୍ମ ଦ୍ୱବିଧି ବ୍ରହ୍ମାକ୍ଷର ସମୁଦ୍ଭବ ତସ୍ମାତ୍ ସର୍ବଗତମ ବ୍ରହ୍ମ ଏବଂ ଯଜ୍ଞ ପ୍ରତିଷ୍ଠ ଏବଂ ପ୍ରବର୍ତ୍ତିତ ଚକ୍ର। ଏଇ ଗୋଟେ ଚକ୍ର ଭଗବାନ ସୃଷ୍ଟି କରିଛନ୍ତି, ସମସ୍ତେ ଏଇ ଚକ୍ର ଅନୁସାରେ କାର୍ଯ୍ୟ କରିବା କଥା, କିନ୍ତୁ ଏଇଟାକୁ ଯେଉଁମାନେ ଗ୍ରହଣ କରୁନାହାନ୍ତି, ନାନୁବର୍ତ୍ତୀୟ ତିହଜ, ଏଇଟାକୁ ଯେଉଁମାନେ ଗ୍ରହଣ କରୁନାହାନ୍ତି, ଅଘାୟୁ ଇନ୍ଦ୍ରିୟା ରାମ ମୋଘଂ ପାର୍ଥ ସ ଜୀବତୀ, ଏମାନଙ୍କର ଆୟୁଷ ହେଉଛି ଅଘ, ପାପପୂର୍ଣ୍ଣ ଆୟୁଷ, ତେଣୁ ତାଙ୍କର ଜୀବନ ମଧ୍ୟ ବୃଥା। ତେଣୁ ଯେଉଁ ଆତ୍ମାରାମଙ୍କର ଅବସ୍ଥା କେତେ ଉନ୍ନତ ଆମେ ଏଇଠୁ ଜାଣିବା। ଶତକଡ଼ା 99 ଭାଗ ଲୋକ କହୁଛନ୍ତି ଇନ୍ଦ୍ରିୟା ରାମ, କ୍ୱଚିତ ଲୋକ ଆତ୍ମାରାମ ରହିଛନ୍ତି, କିନ୍ତୁ ଏଠି କୁହାଯାଉଛି ଅତେ ଆତ୍ମାରାମ ସ୍ୟାପି ମମ ତାଭି ରମଣ ସୁଖ ମତ୍ୟାଧିକମ୍। ଆତ୍ମାରାମରେ ଯେଉଁଠିକି ଆନନ୍ଦ ପ୍ରାପ୍ତ ହେଉନାହାନ୍ତି, ଏମାନେ ତାଙ୍କଠାରୁ ଆହୁରି ଅଧିକ ଆନନ୍ଦ ପ୍ରାପ୍ତ ହେଉଛନ୍ତି ଅଧିକମ୍। ଅତଏବ ମୟାତ୍ମନଃ ସକାଶାଦପି ତା ଅଧିକ ମନୁକମ୍ପନିଆ ଇତି ଅନୁକମ୍ପାଠ କ ପ୍ରତ୍ୟୟ ଉପଯୁକ୍ତ, କ ଶବ୍ଦ ବ୍ୟବହାର କଲା, କ ପ୍ରତ୍ୟୟ ଲାଗିଛି, ଧାରନ୍ତି ଅତି କୃଷ୍ଣ, ତା ପୂର୍ବରୁ ଯେଉଁ କୁହାଗଲା ମନମନତା ମନମନସ୍କା, କ ଶବ୍ଦ ବ୍ୟବହାର କରାଯାଇଛି, ଇଏ ଗୋଟେ ବ୍ୟାକରଣ କଥା ରହିଛି, କ ପ୍ରତ୍ୟୟ ଲାଗିଛି ଏଠି। ଏଥିରୁ ଜଣାପଡ଼ୁଛି ଯେ ଆତ୍ମାରାମ ଅପେକ୍ଷା ଠାରୁ ମଧ୍ୟ ସେମାନେ ଆହୁରି ଉନ୍ନତ ସ୍ଥିତିର। ଆଉ ଗୋଟେ ଆର ଅର୍ଥ ଶେଷ ଅର୍ଥ ହେଉଛି କ'ଣ ନା, ମମାତ୍ମା ମନୋରମଣାର୍ଥି ଯାହାସୁ ତାହା ମୟେବ ଆତ୍ମା ତଥାଭୂତ ଯାହାସଙ୍କା ଇତି ବା ମତ୍ ସମ୍ଭୋଗ୍ୟ ମଦିଆ, ତାର ଅର୍ଥ ହେଉଛି ଯେ ମୋର ଆତ୍ମା ଆମର ଆତ୍ମା ବା ମନ ତାଙ୍କର ରମଣାର୍ଥୀ ପାଇଁ ଗୋପୀଗଣ ଆମତେ ସେଇ ରୂପ ଆତ୍ମା ଅର୍ଥାତ୍ ରମଣାର୍ଥିଣୀ ଯାହାର ସେଇ ଆମର ସମ୍ଭୋଗ ଯୋଗ୍ୟ ବଲିଆ ମଧ୍ୟ ସେମାନେ ଯୋଗ୍ୟ ଆମ ସହିତ ରମଣ ହେବା ପାଇଁ ସେମାନେ ଯୋଗ୍ୟ ତାର ଅର୍ଥ ହେଉଛି ଏଇଟା। ତେଣୁ ଏ ଗୋପୀମାନେ ଏଇଥିରୁ ଆମେ ଜାଣିବା ଭଗବାନଙ୍କୁ କେତେ ପ୍ରିୟ ଉଦ୍ଧବଙ୍କୁ ସେ କହୁଛନ୍ତି। ତେଣୁ ଏଠାରେ ସନାତନ ଗୋସ୍ୱାମୀ କହୁଛନ୍ତି ଯେ ହା ତରି ମହାନିଷ୍ଠ ପ୍ରାପ୍ତି ସଙ୍କେତ ତ୍ରାହ ସନାତନ ଗୋସ୍ୱାମୀ କହୁଛନ୍ତି ତରି ମହାନିଷ୍ଠା ମହା ଅନିଷ୍ଠ ପ୍ରାପ୍ତି ସଙ୍କେ ଭଗବାନଙ୍କର ଶଙ୍କା ଆସିଯାଉଛି। ଆଉ କଥା କ'ଣ କହିବା, ଭଗବାନର ଭାବ ହେଉଛି ଏଇଟା। ଏଇଟାକୁ ସନାତନ ଗୋସ୍ୱାମୀ ଜାଣିଲେ ସେ କହୁଛନ୍ତି ହା ହା ତରି ମହା ଅନିଷ୍ଠ ପ୍ରାପ୍ତି, ତାଙ୍କର ବହୁତ ଅନିଷ୍ଟ ହୋଇଯିବ। ଭଗବାନ ସେଇଥିପାଇଁ ପଠାଉଛନ୍ତି ଉଦ୍ଧବଙ୍କୁ, ଆମେ ବ୍ୟଗ୍ରତା କୁହାଯାଉଛି ନା, ଏଇ ବ୍ୟଗ୍ରତା ତାଙ୍କର ମହାନ ଅନିଷ୍ଟ ହୋଇଯିବ ଏଇ ଆଶଙ୍କାରେ ସେ କହୁଛନ୍ତି। ତତ୍ରାହ ଧାରୟନ୍ତି ଇତି, ଏ ଯେଉଁ କହୁଛନ୍ତି ଭଗବାନଙ୍କର ମଧ୍ୟ ଆଶଙ୍କା ହୋଇଯାଉଛି ତାଙ୍କର କ'ଣ ଅନିଷ୍ଟ ହୋଇଯିବ। ତେଣୁ ଏବଂ ଉକ୍ତାନାଂ ଧାରଣା ହେତୁ ନାଂ ତ୍ରୟାଣମେଷାଂ ଯଥୋତ୍ତର ଶ୍ରେଷ୍ଠମ୍। ତେଣୁ ଏ ଯେଉଁ ତିନୋଟି କଥା ରହିଲା ତ୍ରୟାଣମେଷାଂ ଯଥୋତ୍ତର ଶ୍ରେଷ୍ଠମ୍, ଯଥୋତ୍ତର ଶ୍ରେଷ୍ଠମ୍ କହିଲେ ଯାହା ପୂର୍ବରୁ ଯେଉଁ କୁହାଗଲା କ'ଣ, ମନ ମନସ୍କା ମନରେ ମୋତେ ସେ ମନରେ ମନ ମନସ୍କା ମନରେ ମୋତେ ମୋ ସହିତ ଯୁକ୍ତ ହୋଇଯାଇଛନ୍ତି। ଆଠାରୁ ଆଉ ଟିକିଏ ଉନ୍ନତର ତତ୍ତ୍ୱ ହେଉଛି ବା ଆଉ ଟିକିଏ ଉନ୍ନତର କଥା ହେଉଛି ମତ୍ ପ୍ରାଣା, ପ୍ରାଣ ମୋ ପ୍ରତି ଯୁକ୍ତ ହୋଇଛି। ଏବଂ ତାଠାରୁ ଆଉ ଟିକିଏ ଉନ୍ନତର ହେଉଛି କ'ଣ ନା ମଦ ତ୍ୟକ୍ତ ଦେହିକା, ଦେହକୁ ତ୍ୟାଗ କରିବା ପାଇଁ ସେମାନେ ପ୍ରସ୍ତୁତ ରହିଛନ୍ତି। ତେଣୁ ସନାତନ ଗୋସ୍ୱାମୀ କହୁଛନ୍ତି ଯେ ତ୍ରୟାଣମେଷାଂ ଯଥୋତ୍ତର ଶ୍ରେଷ୍ଠମ୍, ଗୋଟିଏ ପରେ ଗୋଟିଏ ଉତ୍ତରୋତ୍ତର ହିସାବରେ କୁହାଯାଉଛି। ଏଇଭଳି ଭାବରେ ସାତ ନମ୍ବର ଏଇ ଦୁଇଟି ଶ୍ଳୋକରେ ଗୋପୀମାନଙ୍କର ବିଷୟରେ କହି ତାଙ୍କର ବିଶେଷଣ ଦେଇକି ତାଙ୍କର ବର୍ଣ୍ଣନା କରି ତାଙ୍କ ବିଷୟରେ ତାଙ୍କର ଯୋଗ୍ୟତା ଇତ୍ୟାଦି ସବୁ ବର୍ଣ୍ଣନା କରି ବର୍ତ୍ତମାନ ପଠାଇଦେଲେ ରଥ ତିଆରି ଏଇ ପରେ ଆସିବ। ସାତ ନମ୍ବର ଶ୍ଳୋକରେ କୁହାଯାଏ ଇତିଯୁକ୍ତ ଉଦ୍ଧବ ରାଜନ ସନ୍ଦେଶୀ ଘଟୁରା ଦ୍ରୁତ ଆଦାୟ ରଥମ ଆରୁହ୍ୟ ପ୍ରଜଜୌ ନନ୍ଦ ଗୋକୁଳମ୍। ଭଗବାନଙ୍କର ସନ୍ଦେଶ ପ୍ରାପ୍ତ ହୋଇ ବର୍ତ୍ତମାନ ଇତିଯୁକ୍ତ ଏଇଭଳି ଭାବରେ ଭଗବାନ ଯେତେବେଳେ କହିଲେ, ଇତିଯୁକ୍ତ କହିବାର ଉଦ୍ଦେଶ୍ୟ ହେଉଛି ଆହୁରି ବହୁତ କଥା ରହିଛି, ଇତିଯୁକ୍ତ ଏଇଭଳି ଭାବରେ ଏତିକି କହିଲେ କୁହାଯାଉନି, ଇତି ଏଇଭଳି ଭାବରେ ଯେତେବେଳେ କୁହାଯାଉଛି ଆହୁରି ବହୁତ କଥା କହିଛନ୍ତି, ସବୁଗୁଡ଼ାକ ସୁଖଦେବ ଗୋସ୍ୱାମୀ କହିନାହାନ୍ତି। କିନ୍ତୁ ଆମେ ଏଇଠୁ ବୁଝିବା ଏଇଟା ସୁଖ କହୁଛି ହେ ରାଜନ, ପରୀକ୍ଷିତ ମହାରାଜଙ୍କୁ କହୁଛନ୍ତି ସମ୍ବୋଧନ କରି, ରାଜନ କାହିଁକି ସମ୍ବୋଧନ କଲେ ତା'ର ମଧ୍ୟ ରହିଛି ଭାବ। ତେଣୁ ହେ ରାଜନ ଇତି ଏବଂ ପ୍ରକାରଣମ୍ ପ୍ରକାରମ୍, ଏଇଭଳି ଭାବରେ ଅନେକ କଥା କହିଛନ୍ତି ସେ, ସବୁଗୁଡ଼ାକ କୁହାଯାଇ ନାହିଁ। ତେଣୁ ଏଇଭଳି ଭାବରେ ଯେତେ କହିଲେ ଉକ୍ତ କହିସାରିଲା ପରେ ଶ୍ରୀକୃଷ୍ଣ ସନ୍ଦିଷ୍ଟ କୃଷ୍ଣ ସନ୍ଦେଶ ଦେଲା ପରେ ଉଦ୍ଧବ ଆଦୃତ ଉଦ୍ଧବ ତାକୁ ଗ୍ରହଣ କଲେ। ଭଗବତ ଆଦେଶ ଆଦରଯୁକ୍ତ ସନ୍, ଭଗବାନଙ୍କର କଥା ଆଦରର ସହିତ ଗ୍ରହଣ କରିଛନ୍ତି ସିଏ। ତେଣୁ ଭର୍ତ୍ତୃ ତାଙ୍କର ସ୍ୱାମୀ ସିଏ, ଉଦ୍ଧବଙ୍କର ସ୍ୱାମୀ ସିଏ ଭଗବାନ, ସ୍ୱାମୀନ ଶ୍ରୀକୃଷ୍ଣ ସେ ସନ୍ଦେଶ, ତାଙ୍କର ଯେଉଁ ସନ୍ଦେଶ କିଛି ମୌଖିକ ଥିଲା କିଛି ଲିଖିତ ଆକାର ଥିଲା ଏସବୁକୁ ଭବତୀନା ବିୟୋଗ ମେ ନ ହି ସର୍ବାତ୍ମନା କ୍ୱଚିତ୍ ଇତ୍ୟାଦିକ ବକ୍ଷ୍ୟମାଣମ୍, ଏଇଗୁଡ଼ା କହିଲେ ଭଗବାନ କ'ଣ ସନ୍ଦେଶ ଦେଲେ ସେଇଟା ମଧ୍ୟ କୁହାଯାଇଛି। ବିଶ୍ୱନାଥ ଚକ୍ରପୁଠାକୁ କହୁଛନ୍ତି ସନ୍ଦେଶ ଥିଲା କ'ଣ, ସନ୍ଦେଶଟା ବର୍ଣ୍ଣନା କରାଯାଇନି, କ'ଣ ସନ୍ଦେଶ ଦେଲେ ବର୍ଣ୍ଣନା କରାଯାଇନାହିଁ, କିନ୍ତୁ ଟୀକାକାରଣ ସେଇଟା କହୁଛନ୍ତି। ଏଠି କହୁଛନ୍ତି ବିଶ୍ୱନାଥ ଚକ୍ରପୁଠାକୁ ଭବତୀନା ବିୟୋଗ ମେ ନରି ସର୍ବାତ୍ମନା କ୍ୱଚିତ୍ ନହି ସର୍ବାତ୍ମନା କ୍ୱଚିତ୍ ଭବତୀନା ବିୟୋଗ ମେ ନହି ସର୍ବାତ୍ମନା କ୍ୱଚିତ୍, ତାର ଅର୍ଥ ହେଉଛି ଯେ ତମର ବିୟୋଗ ମୋ ଠାରୁ କେବେ ହେଲେ ହେଉନାହିଁ, ଇଏ ଗୋଟେ ସନ୍ଦେଶ ଏଇଭଳି ଭାବେ ସନ୍ଦେଶ ଦେଇଛନ୍ତି। ମତ ସନ୍ଦେଶ ସେଇ ବହୁ ବଚନରେ କୁହାଯାଇଛି, ଅନେକ ସନ୍ଦେଶ ଦେଇଛନ୍ତି ଇତ୍ୟାଦିକ ଏଇଭଳି ଭାବରେ ସନ୍ଦେଶ ଦିଆଯାଇଛି। ବକ୍ଷମାଣମ୍, ଭଗବାନ ନିଜେ ଏଇଟା କହିଲେ, ବକ୍ଷମାଣମ୍ ଆଦେଶମ୍ କହିଲେ ଏବଂ କିଛି ଲିଖିତ ଆକାର ମଧ୍ୟ ଦେଇଛନ୍ତି। ତେଣୁ ଏଇଟାକୁ ଆଦାୟ, ଏଇଟାକୁ ଗ୍ରହଣ କରି ରଥମ୍ ଆରୁହ୍ୟ, ଗୋଟେ ସୁବର୍ଣ୍ଣ ରଥ, ଯେଉଁ ରଥରେ ଭଗବାନ ଯାଇଥିଲେ ସେଇ ରଥ ଆସିଲା। ସେ ରଥ ପ୍ରଥମ ଥର କଂସ ଯଦିଓ ତିଆରି କରିଥିଲା ତା ନିଜ ପାଇଁ, କିନ୍ତୁ ପ୍ରକୃତରେ ସେଇଟା ପ୍ରଥମ ଥର ପାଇଁ ଭଗବାନ ଗଲେ ସେଇଥିରେ। କଂସ ପଠାଇଥିଲା କୃଷ୍ଣଙ୍କୁ ଆଣିବା ପାଇଁ, ତେଣୁ ସେ ଗୋଟେ ନୂଆ ରଥ ତିଆରି କରିଥିଲା, ନୂଆ ରଥ। ସେ କୃଷ୍ଣଙ୍କୁ ଆଣିବା ପାଇଁ ସେଇଟା ରଥ ତିଆରି ହୋଇନଥିଲା, କାହିଁକିନା ସିଏ ଜାଣିନି କୃଷ୍ଣଙ୍କୁ ଆଣିବା ପାଇଁ, କାରଣ ସେ ତ ଜାଣିନି କୃଷ୍ଣ ଦଶଦେବଙ୍କ ପୁତ୍ର ବୋଲି ଜାଣିନି ଆଉ ସେ କେମିତି କରିବ। କିନ୍ତୁ ନାରଦ ମୁନି ଯେତେବେଳେ ଅରିଷ୍ଟାସୁର ବଦ୍ଧ ହେଲା ପରେ ନାରଦ ମୁନି ଆସି ପହଞ୍ଚିକିରି କହିଦେଲେ ଏକଥା, ଦେଖ ତୁମର ଯେଉଁ କହୁଛ ତୁମର ଶତ୍ରୁ ଦେବକୀଙ୍କର ଅଷ୍ଟମ ଗର୍ଭ, ସିଏ ହେଉଛନ୍ତି ନନ୍ଦଙ୍କର ପୁତ୍ର କୃଷ୍ଣ, ବସୁଦେବ ନେଇକି ଛାଡ଼ିକିରି ଆସିଥିଲେ। ଏଇସବୁ କଥା କହିଦେଲେ। କହିଦେଲା ପରେ ତାଙ୍କୁ ସବୁ ଏତେ କ୍ରୋଧ ଆସିଲା କଂସର, ସାଙ୍ଗେ ସାଙ୍ଗେ ଖଡ଼ଗ ଧରି ବସୁଦେବଙ୍କୁ ହତ୍ୟା କରିବା ପାଇଁ ଧାଇଁଲେ। ଆ ପୂର୍ବରୁ ସେଇଟା ବର୍ଣ୍ଣନା କରାଯାଇଛି। ତେଣୁ ଆମର ଶ୍ରୀ ଶ୍ରୀମଦ ରାଧାକୃଷ୍ଣ ସ୍ୱାମୀ ମହାରାଜ କହନ୍ତି, ବସୁଦେବ ଆସିଗଲେ ଅର୍ଡ଼ର ଦିଆଗଲା, ସିଏ ଧାଇବେନି ଅର୍ଡ଼ର ଦେଇଦେବେ, ଲୋକମାନେ ଯାଇ ବସୁଦେବଙ୍କୁ ବନ୍ଦୀ କରି ଘିନି ଆସିଲେ, ବନ୍ଦୀ କରି ସାଙ୍ଗେ ସାଙ୍ଗେ ଖଡ଼ଗ ଉତ୍ତୋଳନ କରିଦେଲେ, ଖଡ଼ଗ ଉତ୍ତୋଳନ କରି 1, 2, 3 କରିକି ଛୋଟ ମାରିବାକୁ ବସିଛନ୍ତି। ତେଣୁ ନାରଦଗିରି ରୁକ ରୁକ ରୁହ, ତାଙ୍କୁ ବର୍ତ୍ତମାନ ତ ହତ୍ୟା କର, ତୁମର ଅସୁବିଧା ହୋଇଯିବ। ନା କ'ଣ ଅସୁବିଧା? ନା ଯଦି ତୁମେ ତାଙ୍କୁ ହତ୍ୟା କରିବ ତୁମର କାର୍ଯ୍ୟ ସିଦ୍ଧି ହୋଇପାରିବନି, ତୁମର ଶତ୍ରୁ ଯେ ପଳେଇଯିବେ କୁଆଡ଼େ ପଳେଇବେ ତୁମେ ଜାଣିପାରିବ ନାହିଁ। ତୁମର ଆଗ ଶତ୍ରୁ ଯେ ତାକୁ ହତ୍ୟା କର, ତାପରେ ତାଙ୍କୁ ହତ୍ୟା କରିବ, ତାକୁ ବନ୍ଦୀ କରି ରଖ। ତେଣୁ ସେ ନେଇକି ତାକୁ ବନ୍ଦୀ କରି ରଖିଲେ, ପୁଣି ପଠାଇଲେ ଅକ୍ରୁରଙ୍କୁ ପଠାଇଲେ। ତେଣୁ ଆଗରୁ ପ୍ରି ପ୍ଲାନ୍ ନଥିଲା, ମୁଁ ଏମିତି କରିବି ସେମିତି କରିବି ଏ ପ୍ଲାନ୍ ନଥିଲା ତାଙ୍କର। ଖାଲି ଚିନ୍ତା କରୁଛି କେମିତି ମୁଁ ମୋର ଶତ୍ରୁକୁ ହତ୍ୟା କରିବି। ଅସୁରମାନଙ୍କର ସାଧାରଣ ଭାବରେ ବାଇ ଡିଫଲ୍ଟ ତାଙ୍କର ଏସବୁ ଗୁଣ ରହିଛି, ବାଇ ଡିଫଲ୍ଟ ବାଇ ଡିଫଲ୍ଟ ଗୁଣ କ'ଣ? ଅସୁରମାନଙ୍କ ଗୁଣ ବାଇ ଡିଫଲ୍ଟ ଗୁଣ କ'ଣ ସେଇଟା? ଭଗବତ ଗୀତା ଷୋଡ଼ ଶ୍ରଦ୍ଧାରେ କହିଲେ ନା, ଅସୌମୟା ହାତ ଶତ୍ରୁ ଅନିଶ୍ଚିତା ପରାନପି ଈଶ୍ୱର, ମୁଁ ଏମାନେ ସବୁ ହତ୍ୟା କରିଦେଇଛି, ଆଉ ଯେତେ ରହିଲେ ତାକୁ ହତ୍ୟା କରିବି। ଏଇ ପ୍ଲାନ୍ ଅସୁରମାନଙ୍କ ବାଇ ଡିଫଲ୍ଟ ତାଙ୍କର ଗୁଣ ହେଉଛି ଏଇଟା, ବାଇ ଡିଫଲ୍ଟ। ତେଣୁ କଂସ ଚେଷ୍ଟା କରିଛି କେଉଁଠି ତାଙ୍କର ଶତ୍ରୁ ହେଲା, ଦୁର୍ଗାଦେବୀ କହିଦେଇଥିଲେ ତୋର ଶତ୍ରୁ ଅନ୍ୟ ଆଡ଼ରେ ଅଛନ୍ତି। ତେଣୁ ସେ ଟ୍ରାଏଲ୍ ଆଣ୍ଡ ଏରର୍ କରୁଥିଲା, ଅନ୍ଧାରରେ ବାଡ଼ି ବୁଲେଇଲା ଭଳିଆ କଥା କରୁଥିଲା ସବୁ। କିନ୍ତୁ ଯେତେବେଳେ ଆଜି ନିଶ୍ଚୟ ହୋଇଗଲା ଯେ ସେହି ମୋର ଶତ୍ରୁ, ବର୍ତ୍ତମାନ ତାଙ୍କୁ ଆଣିବା ପାଇଁ ଅକ୍ରୁରଙ୍କୁ ପଠାଇବେ, ତେଣୁ ସାଙ୍ଗେ ସାଙ୍ଗେ ତ ରଥ ହୋଇପାରିବନି ନା, ଏ ରଥଟା ଆଗରୁ ହୋଇଥିଲା, କଂସ ବ୍ୟବହାର କରିବ, ଭୋଗ କରିବ, ଚିନ୍ତା କରିଥିବ ଏଇ ଅମକ ଦିନରେ ଭୋଗ କରିବି, ଶୁଭ ଦିନରେ କରିକି ସୁବର୍ଣ୍ଣ ରଥ ତିଆରି କରିଥିଲା, ସେଇଟା ନିଜେ ବସିନଥିଲା, ଭଗବାନ ସେଇଥିରେ କେମିତି ବସିବେ? ଯେଉଁଟା ଜଣେ ଅନ୍ୟ ବସିଯାଇଛି ଭଗବାନ କେମିତି ବସିବେ? ତେଣୁ ଏହି ସେହି ସୁନାର ରଥ, ସୁବର୍ଣ୍ଣ ରଥ ନୂତନ ଭାବରେ ତିଆରି ହୋଇଛି, ସେହି ରଥକୁ ନେଇକି ଅକ୍ରୁରଙ୍କ ପାଖରେ ଗଲେ। ଏବଂ ଅକ୍ରୁର ଯେଉଁ ଆସିଥିଲେ ସିଏ ମଧ୍ୟ ବସିନାହାନ୍ତି ସେ ରଥରେ, ସେ ସାରଥି ହିସାବରେ ଆଣିକି ଆସିଛନ୍ତି। ତେଣୁ ଭଗବାନ ପ୍ରଥମ ଥର ପାଇଁ ବସିଲେ ସେ ରଥରେ, ରଥରେ ବସିକିରି ମଥୁରାରୁ ଗଲେ ବୃନ୍ଦାବନକୁ। ତା ପୂର୍ବରୁ କେବେ ବସିନଥିଲେ ରଥରେ, ତା ପୂର୍ବରୁ ଶଗଡ଼ରେ ଯାଉଥିଲେ, ଯୁଆଡ଼େ ଯାଉଥିଲେ ଶଗଡ଼ରେ। ତେଣୁ ପ୍ରଥମ ଥର ପାଇଁ ରଥରେ ବସିଲେ ଭଗବାନ, ତେଣୁ ସେହି ରଥକୁ ପଠାଇଲେ ରଥମାଦାୟ, ସେହି ରଥ ଯେଉଁ ରଥରେ ଭଗବାନ ଆସିଥିଲେ ସେହି ରଥକୁ ପଠାଇଲେ। ଗୋପୀମାନେ ଚିନ୍ତା କରିବେ, ଆରେ ଇଏ କ୍ରୁର ନାଁ ହେଉଛି ଅକ୍ରୁର, କିନ୍ତୁ ପ୍ରକୃତରେ କ୍ରୁର, ସେ ପୁଣି ଆସିଲା ଆମର ମାଂସକୁ ତର୍ପଣ କରିବା ପାଇଁ ନା କ'ଣ? ତାଙ୍କର ଭର୍ତ୍ତୃ ତାଙ୍କର ସ୍ୱାମୀ ଚାଲିଗଲେ, ମୃତ୍ୟୁବରଣ କଲେ କଂସ, ସେ କଂସର ଶ୍ରାଦ୍ଧ ଦେବା ପାଇଁ ଆମର ମାଂସ ନେବା ପାଇଁ ପୁଣି ଆସିଲା ନା କ'ଣ? ଏଇଭଳି ଭାବରେ ଚିନ୍ତା କରିବେ, କାରଣ ସେହି ରଥ ଯେଉଁ ରଥରେ ଅକ୍ରୁର ଆଣିକି ଆସିଥିଲେ ଏବଂ ଭଗବାନ ଯାଇଥିଲେ ଯେଉଁ ରଥରେ ବସିକିରି, ସେହି ରଥକୁ ଦେଖିକିରି ଗୋପୀମାନେ ଚିନ୍ତା କରିବେ। ତେଣୁ ଆରୁହ ନନ୍ଦଗୋକୁଳଂ ପ୍ରଜଜଉ, ନନ୍ଦଗୋକୁଳକୁ ବର୍ତ୍ତମାନ ଯିବେ ଭଗବାନ, ଏ ଆମର ଉଦ୍ଧବ ଯିବେ ପ୍ରଜଜଉ। ତେଣୁ ସିଦ୍ଧ ସ୍ୱାମୀ କହୁଛନ୍ତି, ସନ୍ଦେଶ ଏଇଟା ମଧ୍ୟ ବିଶ୍ୱନାଥ ଚକ୍ରପୀଠକୁ କହିଲେ, ଭବିତିନାଙ୍ଗ ବିୟୋଗ ମେ ନାହିଁ ସର୍ବାତ୍ମନା କ୍ୱଚିତ୍, ଏ କଥା ମଧ୍ୟ କହିବେ ଯେତେବେଳେ କହିବେ ଯେ ସିଏ ହେଉଛନ୍ତି ନାରଦ, ଏ ଯେଉଁ ଉଦ୍ଧବ ଯେଉଁ କହିବେ ସେ ବୁଝିପାରିବେ ନାହିଁ ଗୋପୀମାନେ, ଏ ବହୁତ ଗଭୀର କଥା ସବୁ ରହିଛି, ଆମର ମଧ୍ୟ ଯୋଗ୍ୟତା ନାହିଁ। କିନ୍ତୁ ପ୍ରକୃତରେ ଭଗବାନ ବୃନ୍ଦାବନ ତ୍ୟାଗ କରି କୁଆଡ଼େ ଯାଆନ୍ତି ନାହିଁ। ବୃନ୍ଦାବନ ପରିତ୍ୟଜ୍ୟ ପାଦମ ଏକମ ନ ଗଚ୍ଛନ୍ତି, ଭଗବାନ ମଧ୍ୟ ସେଇଠି ରହିଛନ୍ତି। ତେଣୁ ଇଏ ଯେଉଁ କହିଲେ ଭବତୀନା ବିୟୋଗ ମେ ନହିଁ ସର୍ବାତ୍ମନା କ୍ୱଚିତ୍, ତୁମ ସହିତ ମୋର କେବେ ହେଲେ ବିୟୋଗ ନାହିଁ, ଏଇଟାକୁ ବୁଝିପାରିବେ ନାହିଁ ସମସ୍ତେ। ଯେତେବେଳେ କହିବେ ଉଦ୍ଧବ କହିବେ, ସେ ଜ୍ଞାନ ଉପଦେଶ ଦେଲେ ବୋଲି କହିବେ, ଜ୍ଞାନ ପ୍ରଥମେ ଜ୍ଞାନ ଉପଦେଶ ଦେଲେ, ଏ ଜ୍ଞାନ ଭଗବାନ ସବୁଠାରୁ ବିଦ୍ୟମାନ, ଏ ଜ୍ଞାନ। ତେଣୁ ଏଇଟା ସୁଦୋସାଇ ମତ ସୁବିଧା କହୁଛନ୍ତି, ଭଗବତୀ ନା କ୍ୱଚିତ୍ ଇତ୍ୟାଦି କମ୍ ଇତ୍ୟାଦି, ଏହିଭଳି ଭାବରେ ଅନେକ ସନ୍ଦେଶ ଦେଇଛନ୍ତି। ସେ ସନ୍ଦେଶ କ'ଣ ଦେଲେ ସେଇଟା ବର୍ଣ୍ଣନା କରାଯାଇ ନାହିଁ। ପରେ ଅବଶ୍ୟ ଉଦ୍ଧବ କହିବେ ସେ କଥା। ତେଣୁ ସନାତନ ଗୋସ୍ୱାମୀ କହୁଛନ୍ତି, ହେ ରାଜନ, ହଁ ମୁଁ ଯେଉଁ କହିଲି, କାହିଁକି ରାଜନ କହିଲେ ତାଙ୍କୁ, କାହିଁକି ରାଜନ କହିଲେ, ଇତି ଶ୍ରୀକୃଷ୍ଣ କୃତ ବ୍ରଜଜନ ବ୍ରଜଜନାନୁଗ୍ରହେଣ ପ୍ରହର୍ଷୋଦୟାତ୍, ଶ୍ରୀକୃଷ୍ଣଙ୍କ ଦ୍ୱାରା ବ୍ରଜଜନାନୁଗ୍ରହେଣ, ବ୍ରଜଜନଙ୍କୁ ଯେଉଁ ଅନୁଗ୍ରହ ଦେଖିକିରି କହି ଶୁଣିକିରି ବା ସେ କଥା ଯେତେବେଳେ କହୁଛନ୍ତି ପ୍ରହର୍ଷ, ତାଙ୍କର ବହୁତ ଆନନ୍ଦ ହୋଇଯାଇଛି। ଏ ଭଗବାନଙ୍କର ଭକ୍ତ ବତ୍ସଳତା, କ'ଣ ଗୀତ ଅଛି ଭକ୍ତ ବତ୍ସଳ ଉପରେ, ଏକା ତୋ ଭକ୍ତ ଜୀବନ, ଏକାତେ ତୋର ଶଙ୍ଖ ବତ୍ସଳତା ଭଗବାନଙ୍କର। ସୁଖଦେବ ଯେତେବେଳେ ଗୋସ୍ୱାମୀ କହୁଛନ୍ତି, ତାଙ୍କର ବହୁତ ଆନନ୍ଦ ହୋଇଯାଉଛି, ଭଗବାନଙ୍କର ଭକ୍ତ ବତ୍ସଳତା କେତେ ରହିଛି। ତେଣୁ ପ୍ରହର୍ଷୟୁ ବହୁତ ଆନନ୍ଦରେ ସିଏ ତାକୁ ରାଜନ ବୋଲି ସମ୍ବୋଧନ କଲେ, ଏତେ ଆନନ୍ଦ ହେଉ ରାଜନ, ରାଜନ ଶବ୍ଦର ଅର୍ଥ ରାଜ, ରାଜ ମାନେ କ'ଣ ପ୍ରକାଶ, ତାଙ୍କ ପ୍ରକାଶ ଆସୁଛି ସେଭଳି ଭାବରେ। ଇଏ ମଧ୍ୟ ପରୀକ୍ଷିତ ମହାରାଜ ମଧ୍ୟ ବହୁତ ଆନନ୍ଦିତ ହୋଇଯାଉଛନ୍ତି, ତେଣୁ ତାଙ୍କର ମଧ୍ୟ ସେହିଭଳି ଭାବରେ ତାଙ୍କର ଆନନ୍ଦ। ଫେସ୍ ଇଜ୍ ଦ ମିରର୍ ଅଫ୍ ଫେସ୍ ଇଜ୍ ଦ ଇଣ୍ଡେକ୍ସ ଅଫ୍ ଦି ହାର୍ଟ ବା ମିରର୍ ଅଫ୍ ହାର୍ଟ, ଆମ ହୃଦୟରେ କ'ଣ ଚିନ୍ତାଟା ମୁଖରୁ ଦେଖି ଜଣାପଡ଼ିଯିବ କ'ଣ ସେ ଚିନ୍ତା କରୁଛନ୍ତି। ତେଣୁ ତାଙ୍କ ହୃଦୟରେ ଯେଉଁ ଆନନ୍ଦ ମୁଖରେ ସେଇଟା ପ୍ରତିଫଳିତ ହେଉଛି, ତାଙ୍କର ମଧ୍ୟ ଆନନ୍ଦ। ତେଣୁ ରାଜ ଶବ୍ଦ ବ୍ୟବହାର କଲେ, ସମ୍ବୋଧନ କଲେ, ପ୍ରତି ଶୋକେ ପ୍ରତି ଅକ୍ଷରେ ନାନା ଅର୍ଥ କହେ। ତେଣୁ ରସୋଦୟାତ ସନ୍ଦେଶ ମାଦାୟ ଚିତ୍ତେ ଧୃତ୍ୱା, ସନ୍ଦେଶ ମାଦାୟ କହିଲେ ଚିତ୍ତେରେ ଧାରଣ କଲେ, ଚିତ୍ତେ ଧୃତ୍ୱା କିମ୍ବା ସ୍ୱ ଅକ୍ଷରେଣ ତା'ର ଲିଖିତ ସନ୍ଦେଶ ପତ୍ର ଶିରସି ଗୃହୀତ୍ୱା। ସେତେବେଳେ ଆମର ଯେଉଁ କୁହାଯାଇଛି ବର୍ତ୍ତମାନର ସମୟରେ ଆମର ଗୋଟେ ପ୍ରତିଦିନ ଆମର କମି କମିକା ଯାଉଛି, ସ୍ମୃତି ଶକ୍ତି କମି କମିକା ଯାଉଛି, ସେଇଥିପାଇଁ ଏସବୁ ଶାସ୍ତ୍ର ରଚନା କଲା, ଲିପିବଦ୍ଧ ହେଲା। ଆଗରୁ ଶାସ୍ତ୍ର ଲିପିବଦ୍ଧ ହେଉନଥିଲା, ସେ ସବୁ ମନେ ରଖି ଦେଉଥିଲେ, ଶୁଣିକିରି ମନେ ରଖି ଦେଉଥିଲେ। ଦ୍ୱାଦଶ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ ଶ୍ଳୋକଟି ଅଛନ୍ତି, ତତଶ୍ଚାନ ଦୀନଂ ଧର୍ମଂ ସତ୍ୟଂ ଶୌଚଂ କ୍ଷମା ଦୟା କାଳେନ ବଳେନ ରାଜନ ନକ୍ଷନ୍ତି ଆୟୁ ବଳ ସ୍ମୃତି। ଏ ପ୍ରତିଦିନ କମି କମିକା ଯାଉଛି, ଅନୁଦିନମ ଧର୍ମ କମୁଛି, ସତ୍ୟ କମୁଛି, ଶୌଚ କମୁଛି, ଦୟା କ୍ଷମା ଆୟୁଷ ବଳ ଓ ସ୍ମୃତି। ସ୍ମୃତି ଶକ୍ତି ଆମେ ଗୋଟିଏ ବର୍ତ୍ତମାନ ଶୁଣିଥିଲେ ପରେ ମନେ ରହିବ ନାହିଁ, ଏଭଳି ସମୟ ଆସିଯାଉଛି, ଆସିବ ଆହୁରି ଆସ୍ତେ ଆସ୍ତେ ଆସିବ। ତେଣୁକରି କମ୍ପ୍ୟୁଟର ହୋଇଗଲା, ସବୁ ମେମୋରି ଚିପ୍ ହୋଇଗଲା, ସେମାନେ ସବୁ ମେମୋରି ମନେ ରଖିବେ, ଆମ ମେମୋରି ଲୋପ ପାଇଯିବ, ଆମେ କିଛି ମନେ ରଖିପାରିବା ନାହିଁ। ତେଣୁ ଏ ଯେଉଁ ସବୁ ରହିଛି ସତ୍ୟ ତ୍ରେତା ଏବଂ ଦ୍ୱାପର ଏ ତିନି ଯୁଗରେ ଲୋକମାନଙ୍କର ସ୍ମରଣ ଶକ୍ତି ଏତେ ପ୍ରଖର ଥିଲା କେବଳ ଶୁଣିକିରି ମନେ ରଖୁଥିଲେ। ତେଣୁ ବେଦର ଗୋଟିଏ ନାମ ହେଉଛି ଶ୍ରୁତି କିନ୍ତୁ କଳିଯୁଗରେ ସେସବୁ କମି କମିକା ଯାଇକରି କମିଯିବ ବହୁତ। ସେଥିପାଇଁ ଭଗବାନ ଆସି ଏଇଟାକୁ ଲିପିବଦ୍ଧ କଲେ। ତେଣୁ ସେ ସମୟରେ ଯାହା ଶୁଣିଲେ ସବୁ ମନେ ରଖିଗଲା ରହିଗଲା। ତେଣୁ ଏଠି କୁହାଯାଉଛି ହୃଦୟରେ ଧାରଣ କଲେ ସନ୍ଦେଶ ମାଦାୟ ଚିତ୍ତେ ଧୃତ୍ୱା ହୃଦୟରେ ଧାରଣ କଲେ ଉଦ୍ଧବ କିମ୍ବା ସ୍ୱ ଅକ୍ଷରେଣ ତା'ର ଲିଖିତ ସନ୍ଦେଶ ପତ୍ର ଶିରସି ଗୃହୀତ୍ୱା କିମ୍ବା ସେ ମଧ୍ୟ ଦେଇଥାଇପାରନ୍ତି ଲେଖିକିରି ଲେଖିକି ଦେଇଛନ୍ତି ଭଗବାନ। ଭଗବାନଙ୍କ ଯେଉଁ ଅକ୍ଷର ଦେଖିକିରି ସେମାନେ ଆନନ୍ଦିତ ହୋଇଯିବେ ଭଗବାନ ତାଙ୍କ ପ୍ରିୟ ତାଙ୍କ ପାଇଁ ଲେଖିଛନ୍ତି ଇଏ କେତେ ଆନନ୍ଦର କଥା। ଖାଲି କହିଲେ ଯେତେବେଳେ ରାମଜୀ ପଠାଇଲେ ହନୁମାନଙ୍କୁ ପଠାଇଲେ ତେଣୁ ନିଜେ ମୁଦି ଦେଲେ କାଢ଼ିକିରି ନିଜ ମୁଦ୍ରିକାକୁ କାଢ଼ିକିରି ଦେଲେ ଯେତେବେଳେ ସୀତାଦେବୀ ଦେଖିଲେ ପ୍ରକୃତ ସେଇଟା ମୁଦିଟା ତାଙ୍କର କାରଣ ଯେତେବେଳେ ଭଗବାନ ରାମଚନ୍ଦ୍ର ଆସିଲେ ବନବାସ କରିବା ପାଇଁ ଆସିଲେ କୌଣସି ସେ ଧାରଣ କରିନଥିଲେ କୌଣସି ଅଳଙ୍କାର ଧାରଣ କରିନଥିଲେ ସବୁକିଛି ତ୍ୟାଗ କରିଦେଇଥିଲେ। ତାପସ ବେଶ ବିଶେଷ ଉଦାସୀ ତାଙ୍କର କୌଣସି ନଥିଲା ମୁଦ୍ରିକା ବା କିଛି କୌଣସି ଅଳଙ୍କାର ନଥିଲା କିନ୍ତୁ ଯେତେବେଳେ କେବଳଟିକୁ ପାର କରାଉଥିଲେ ଚିନ୍ତା କଲେ ଭଗବାନ ରାମଚନ୍ଦ୍ର ଇଏ ପାରି ହେବାର ମୂଲ୍ୟ କ'ଣ ଦେବା ଭଗବାନଙ୍କର ଭାବ ଜାଣିକିରି ମା' ସୀତାଦେବୀ କ'ଣ କଲେ ତାଙ୍କର ମୁଦ୍ରିକାକୁ ଦେଇଦେଲେ ଯେଉଁଟା ଭଗବାନ ରାମଚନ୍ଦ୍ର ତାଙ୍କୁ ଦେଇଥିଲେ ବିବାହ ସମୟରେ। ତେଣୁ ସେଇ ମୁଦ୍ରିକାଟି ସେ ତ ନାବିକ ନେଲା ନାହିଁ ତେଣୁ ସିଏ ତାଙ୍କ ପାଖରେ ଥିଲା ସେଇ ମୁଦ୍ରିକାଟିକୁ ଦେଲେ ହନୁମାନଙ୍କ ହାତରେ ଦେଇଥିଲେ। ହନୁମାନ ଯେତେବେଳେ ଅଶୋକ ବାଟିକାରେ ଦେଖିଲେ ରାମ ସୀତାଦେବୀଙ୍କର ସନ୍ଧାନ ପାଇଲେ ତାଙ୍କୁ ସେଇ ମୁଦ୍ରିକାଟି ଦେଲେ ଦେଲା ପରେ ତାଙ୍କ ବିଶ୍ୱାସ ଆସିଲା ଆରେ ଏଇଠି ତ ଏଇ ମୁଦି ସେଇ ମୁଦି ଏ ବିଶ୍ୱାସ ଆସିଲା। ତେଣୁ ଭଗବାନ ଯଦି କିଛି ଲେଖା ଦେଇଛନ୍ତି ତାଙ୍କ ଲେଖା ଦେଖି କେତେ ଆନନ୍ଦ ନ ହେବ ଗୋପୀମାନଙ୍କର। ତେଣୁ ସେ କିଛି ମଧ୍ୟ ଲିଖିତ ଦେଇଛନ୍ତି ସ୍ୱ ଅକ୍ଷରେଣ ସେ କାହାକୁ ଡିକ୍ଟେସନ୍ କରି ଦେଇନାହାନ୍ତି ନିଜ ଅକ୍ଷର ଲେଖିଛନ୍ତି ଭଗବାନ ଅକ୍ଷର ଲେଖିଛନ୍ତି କ'ଣ କହିବା ଭଗବାନଙ୍କର ଅକ୍ଷର ବିଷୟରେ କିଏ କହିପାରିବେ। ଗୋଟେ କଥା ଆସି ଅଛି ଗୋଟେ ଷ୍ଟୋରି ଆସିଯିବ ବର୍ତ୍ତମାନ କ'ଣ ଦେଇ ବୋଲିପାରିବ ଦେହି ପଦ ପଲ୍ଲବ ମୁଦାରମ୍ ଯଦୁ ଗୋସ୍ୱାମୀ ଯେତେବେଳେ ଲେଖୁଥିଲେ ଗୀତ ଗୋବିନ୍ଦ ଏ ଯେଉଁ ରାଧାରାଣୀଙ୍କର ପାଦକୁ ପ୍ରାର୍ଥନା କରୁଛନ୍ତି ପାଦକୁ ନିଜ ମସ୍ତକ ଧାରଣ କରିବା ପାଇଁ ପ୍ରାର୍ଥନା କରିବେ କୃଷ୍ଣ ଏଇଟା ଲେଖିପାରିଲେ ନାହିଁ ଯଦୁ ଗୋସ୍ୱାମୀ ଚାଲିଗଲେ ସ୍ନାନ କରିବା ପାଇଁ ତେଣୁ ଭଗବାନ ଆସି ନିଜେ ପହଞ୍ଚିଗଲେ ଲେଖିଦେଲେ ସେଇଟା କହିଲେ ମୁଁ ଭୁଲିଯିବି କାଳେ ଲେଖିବା ପାଇଁ ଯାଉଥିଲି ସ୍ନାନ କରି ମୁଁ ପଳେଇ ଆସିଛି କାଳେ ଭୁଲିଯିବି ଲେଖିକି ନିଜେ ଲେଖିଦେଇ ଗଲେ ଦେହି ପଦ ପଲ୍ଲବ ମୁଦାରମ୍ ଭଗବାନଙ୍କ ସ୍ୱାକ୍ଷର ଯେତେବେଳେ ଜୟଦେବ ଗୋସ୍ୱାମୀ ଆସୁଛନ୍ତି ସ୍ନାନ କରି ସେ ତ ଦେଖୁଛନ୍ତି ତାଙ୍କର ପୁସ୍ତକ ଲେଖୁଛନ୍ତି ଖାତା ଦେଖୁଛନ୍ତି ଆରେ ଏଇଟା କ'ଣ ଲେଖା ହେଲା ପଚାରିଲେ କୁଆଡ଼େ ଗଲା ଏତିକି କ'ଣ କିଏ ଲେଖିଲା ଏଠି ତମେ ଆସିଥିଲ ପରା ଲେଖିକିରି ଗଲ ଭଗବାନଙ୍କର କେତେ ଦେଖନ୍ତୁ ଚିନ୍ତା ଭକ୍ତଙ୍କ ପାଇଁ ଭକ୍ତ ଲେଖିପାରୁନାହାନ୍ତି ସେ ନିଜେ ଆସି ଲେଖିଦେଉଛନ୍ତି ଦେଇ ପଦ ପଲ୍ଲବ ମୁଦାରମ୍ ଏଇଭଳି ଭାବରେ ମଧ୍ୟ ରହିଛି ଆହୁରି କେତେ ବହୁତ କଥା ଅଛି ସବୁ ଏଇ ସମ୍ବନ୍ଧୀୟ ଭଗବାନ ନିଜ ଅକ୍ଷରରେ ଲେଖିଛନ୍ତି ନିଜ ହସ୍ତାକ୍ଷର ସେଇଟା ଭଗବାନଙ୍କର ତେଣୁ ଏଠି ମଧ୍ୟ ସିଦ୍ଧସ୍ୱାମୀ ସ୍ୱ ଅକ୍ଷରେଣ ତା'ର ଲିଖିତ ସନ୍ଦେଶ ପତ୍ର ଶିରସି ଗୃହୀତ୍ୱା ନିଜ ଶିରରେ ଧାରଣ କରିକି ଯାଉଛନ୍ତି। ଯେତେବେଳେ ଆମର 2001 ଆରମ୍ଭ ହେଲା ଏ ଯେଉଁ ପୁରୀରେ କ'ଣ କୀର୍ତ୍ତନ ସଂକୀର୍ତ୍ତନ କଥା ଆରମ୍ଭ ହେଲା ଆମର ସେ ଭକ୍ତିସ୍ୱରୂପ ଦାମୋଦର ସ୍ୱାମୀ ଆରମ୍ଭ କରିଥିଲେ ସେହି ସମୟରେ ଯେତେବେଳେ ଆମେ ପ୍ରଥମେ ଯାଇଥିଲୁ ଜଗନ୍ନାଥ ମନ୍ଦିର ନିକଟକୁ ଯାଇଥିଲୁ ସେଠି ଜଗନ୍ନାଥ ତାଙ୍କର ଦେଇଥିଲେ ଇଏ କ'ଣ ତାଙ୍କର ଯେଉଁ ପ୍ରସାଦୀମାଳା ଦେଇଥିଲେ ପ୍ରସାଦୀମାଳା ଗୋଟେ ମାଟି ପାତ୍ରରେ ପାତ୍ରରେ ରଖିକି ତାଙ୍କର ପଣ୍ଡା ଆଣିକି ଦେଇଥିଲେ ଜୟଗୁରୁ ଦେଇଥିଲେ ଆଣିକି ଗୁରୁଦେବଙ୍କୁ ଦେଲେ ପ୍ରଦାନ କଲେ ଗୁରୁଦେବ ତାଙ୍କୁ ମସ୍ତକରେ ଧାରଣ କରିଥିଲେ ଆମକୁ ସେ ସୌଭାଗ୍ୟ ଦେଇଥିଲେ ସେ ତାଙ୍କ ତାପରେ ମୋତେ ଦେଇଥିଲେ ମୁଁ ମସ୍ତକରେ ଧାରଣ କରିଥିଲି। ଏଇଭଳି ଭାବରେ ଶିରସି ଗୃହୀତ୍ୱା ଭଗବାନଙ୍କର ସବୁକିଛି ପ୍ରସାଦ ଏକାଦଶ ସ୍କନ୍ଧ ଷଷ୍ଠ ଅଧ୍ୟାୟରେ ଗୋଟେ ଶ୍ଳୋକ ଅଛନ୍ତି ଉଦ୍ଧବ କହିଛନ୍ତି ଭଗବାନଙ୍କୁ ପ୍ରଭୁ ତୋୟା ଉପଭୁକ୍ତ ସ୍ରବ୍ ଗନ୍ଧ ବାସ ଅଳଙ୍କାର ଚର୍ଚ୍ଚିତ उचिष्ट भोजन दासा तब मायां जयम ही। प्रभु भगवद्गीता भगवान कहले ना मामेव जे प्रपद्यन्ते माया मेतां तरन्ति ते दैवीहेषा गुणमयी मम माया दुरतया। बहुत अध्याय कहले सप्तम सप्तम अध्याय सप्तम अध्याय कहले दैवीहेषा ये जो मोर शरण जो मान जीवे से माने माया पार हो जीवे किंतु यहीटा को उद्धव कहले से कथा उद्धव कहले प्रभु तोया उपभुक्त आपण जोटा को उपभोग करया उपभुक्त श्रक श्रक कहले पनमाला बा माला गंध बा जो सुवास दिया जाए श्रक गंध बास बास कहले वस्त्र अलंकार जो दि जाऊँगी यहाँ चर्चित आपण ये जो यू आप चर्चा कर यहीटा को जो आम ग्रहण करूँ उपभुक्त आप उचिष्ट जो उचिष्ट भोजन दासा आम आप दास आम उचिष्ट भोजन कले उचिष्ट ग्रहण कले तब मायां जयम ही निश्चिंत भाव आप माया को जय करू तेणु माला धारण ये रही बहुत कथा रही आम धारण करुचे ये माया को पार होगा माया धारण जो करुचे बा भगवान तृतीय स्कंद से वर्णना कर चारि कुमार जो जाते केवल पादर अर्पित तुलसी मकरंद वायु जो नासारे प्रवेश कला से ब्रह्म स्तर ब्रह्म ज्ञान स्तर मत परिणत हो गले तृतीय स्कंद पंदर अध्याय श्रीपुटी अच्छा श्यारविंद नयन से पदारविंद बिंजल मिश्र तुलसी मकरंद वायु अंतर्गत सो विवरण चकार तेषा सक्यभ्यम अक्षर जुषा अभिचित कन्या आगुर से अक्षर जुषा सी निराकार आराधना करुले ब्रह्मचिंतन करुले कि प्रथम थर पर गले वैकुंठ लोक को भगवान रूप दर्शन करदे भगवान का पाद प्रथम अर्पित तुलसी मकरंद वायु की तुलसी जिते फूल अच्छी भागवत आम वर्णना कर दशम स्कंद वर्णना करते सब फूल अच्छी सब श्रेष्ठ सुवास हो तुलसी भक्त स्वामी सुंदर मत से कह से शोक दिया जाए आम पाठ करते ये आमर नासिकार से शक्ति ना से सुगंधिट को आस्वादन करने कि ये शुद्ध मुद थे तेणु से जोटा को कौन आघ्राण कले से परिवर्तन आसीगला संक्षोभ क्षोभ आसीगला भगवान रूप देखिए अष्टसात्विक विकार आसीगला तेणु तापर से भक्तर परिणत हो गले भाव बहुत कथा रही गोटे कथा आसुच्चे जन थिले कौन तक ना मधुसूदन सरस्वती पाद शंकराचार्य से धारा थिले मायावाद धारा ब्रह्मचिंतन करुले थे जो गले वृंदावन को भगवान कृपा प्राप्त हो गले तेणु जो फेरिले से ब्रह्मचिंतन कले ना भगवान चिंतन कले भगवान आराधना कले भजन कले भगवान का हरे कृष्णा 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 हरे 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 राम 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 तेणु तांकर शिष्य मैंने सब आश्चर्य हो गले कौन आमर गुरुदेव पगल हो गले ना कौन ये कौन ब्रह्मचिंतन करुले वेदांत सूत्र पाठ करुले कौन हरे कृष्ण कले कीर्तन कले नृत्य कले पगल हो गले ना कौन ना भूत प्रेत लगेगा तेणु तुम पचारे कौन आपण श्रेष्ठ तत्वटा आम कहतु ठीक भाव कहतु शंकराचार्य कथा से कथा कह जाए शंकराचार्य से भाव में सब ब्रह्म चिंतन कहते ब्रह्म सत्य जगत मिथ्या ये भाव अहम ब्रह्मास्मि ये सब ज्ञान देते मायावाद प्रचार करते कि अंतिम प्रचार कले भगवत भगवत भक्ति प्रचार कले भगवत गीतार से भाष्य दे एवं से कही नारायण परो अव्यक्ता नारायण होती भौतिक जगतर नुहत से ऊर्ध तेणु किंतु से भागवत भाष्य देना भागवत भाष्य को ट्विस्ट करें ना भागवत यह शास्त्र रही तेणु शंकराचार्य भागवत भाष्य देना कितु जो थे घर जा काशी से देखिले जो वृद्ध व्यक्ति सी सब नर नर नरा व्याकरण करोसुची बसिक देखी से लिखिले मोहम्मदगर लिखिले से कही भज गोविंदम भज गोविंदम गोविंदम भज मूढ़मते संप्राप्ते सन्निहिते काले नहीं नहीं राख्यति दुक्रुनु करणे भज गोविंदम भज गोविंदम गोविंदम भज तेणु ये शंकराचार्य जो कहले यटा शिष्य मैंने भाविले यहाँ मूर्ख मान कह गोविंद भजन करने विद्वान व्यक्ति मैंने कौन करेंगे ना विद्वान व्यक्ति मैंने ब्रह्मचिंतन करेंगे से मैंने गोविंद भजन करेंगे ना ये शिष्य भक्ति भक्ति नारायण सिंह महाराज को शुणी कथा जाऊ मधुसूदन सरस्वती पाद पचरा गला कौन तत्वटा आम कहत ठीक भाव कहतु तेणु से श्लोकटी कही प्रसिद्ध श्लोक रही वंशी विभूषित करात नवनीरदा भात वंशी विभूषित करात नवनीरदा भात जो रही वंशी विभूषित करई जे तांकर हस्तरे वंशी को धारण करिसंदी जहाँकर नवनीरदा भात तांकर शरीर रंग होची श्याम बर्ण नवनीरद आभात कौन हाँ वंशी विभूषित कराद नवनीरद आभात पीतांबरा तरुण बिंब फला अधरोष्टात जो पीतांबर धारण करछंती बिंब बिंब फल भर अधर रही अधरोष्टात अधर एवं ओष्ट ऊपर एवं तल जो रही ये होची बिंब लाल लिपस्टिक लगाती से बिंब भड़ा अधर उस्ताद पूर्ण सुंदर मुखात ताकर मुख कि पूर्ण पूर्ण हिंदू पूर्ण चंद्र पड़ी पूर्ण हिंदू सुंदर मुखात तेणु ये ये तत्व कृष्ण परम तत्व किमपि अहम न जाने आठरू आ कि उन्नतर सत्य अच्छी तत्व अच्छी मुझे जाणिना कहीदे भगवान मत से कथा कही भगवद गीतार कौन कहले भगवान भगवदगीत हाँ मत परतर नान्य किंचित अस्थि धनजय मोठार आ उन्नतर सत्य किसी ना तेणु ये एक कहीं आसला तेणु ये भगवान शिविर धारण करी तया उपभुक्त श्र गंध बास अलंकार तय माया जयम ही तब माया को आम जय करू तुम उच्चिष्ट भोजन दासा आम आप दास आम आपण उच्चिष्ट को भोजन कर आप माया को यही भाव जय करू एक कथा आसला पॉइंट तेणु यही भगवान मत से भाव कौन मत सन्देश हाँ हे राजन इति श्रीकृष्ण कृत व्रजजना गृहण प्रहर्षोदया सन्देश आदाय चित्ते द्रुत्वा किंवा स्व अक्षरण अक्षर शब्द आसला भगवान जो लिखा देखते से लेखा को पढ़ी गोपी मैंने के पढ़ी पारे से पाठ पढ़ी ना गोपी मैंने गोपी मैंने पाठ पढ़ी ना आम मन अच्छे पिलादे आम पड़सा घर लोक मैंने डाकबे टे लिखिद चिठी गोटे लिखा हो मुझे चिठी लिखी पाठ पढ़ी ना ए गोपी मैंने पाठ पढ़ी ए भगवान तो पाठ पढ़ी ना इंद्र ताक कहीदे मूर्खटा यहाँ कतले कहले जिते भगवान गोवर्धन धारण करते दशम स्कंद चबीश अध्याय कथा चबीश अध्याय जो चबीश पचीस अध्याय जो भगवान मना करदे बृंदा बृंदावनवासी मानक नंद दशोदा एम सब नंद मानक इत्यादि को कह तुम बंद कर इंद्र पूजा जोबले इंद्र क्रोध प्रकाश कर बाचाड़ बाड़ीसंग स्तब्धम अज्ञ पंडित मानिन अज्ञ ये पाठ पढ़ी वा ए बी सी शिखी ना अज्ञान किंतु भावुची पंडित मानिन बहुत बड़ पंडित यही भाव इंद्र पढ़ते गाड़ी देते कि सरस्वती देवी स्तुति में परिणत करदे भगवान के गाड़ीदे पत्नी सही पारे तेणु सरस्वती देवी यही निंदा भागवत आम देखा ये हूँ शक्ति ये शक्ति रही प्रथम से कथा कहगला नारायण नमस्कृत नरंग चैव नरोत्तम देवी सरस्वती व्यास सरस्वती देवी शक्ति रही प्रार्थना कर भागवत कहवा तत्व जय मुदि सरस्वती देवी शक्ति रही ତେଣୁ ଯିଏ ତାଙ୍କୁ ଗାଳି କରିବେ ଭଗବାନ ସରସ୍ୱତୀ ଦେବୀ ସେଇଟାକୁ ସ୍ତୁତିରେ ପରିଣତ କରିଦେବେ, ତାଙ୍କର ଶକ୍ତି ରହିଛି, ଗାଳିକୁ ସ୍ତୁତି କରିପାରିବେ ଏବଂ ସ୍ତୁତିକୁ ମଧ୍ୟ ଗାଳି କରିପାରିବେ। ରାଧାରାଣୀ ବର୍ତ୍ତମାନ ଗାଳି କରିବେ, ଶୁଣିବା ଭ୍ରମର ଗୀତ, ଆମେ ତ ସେ ଜାଣିନାହୁଁ, ସେ ସବୁ ବହୁତ ଟେକ୍ନିକାଲ ଜିନିଷ ରହିଛି, ଉଜ୍ଜଳ ନୀଳମନର କଥା। ରୂପ ଗୋସ୍ୱାମୀ ଏ ଯେଉଁ ରଖିଛନ୍ତି, ରଚନା କରିଛନ୍ତି ଭକ୍ତିର ସାମର୍ଥ୍ୟ, ତା'ର ହାୟର ଷ୍ଟଡି ହେଉଛି ସେଇଟା ଉଜ୍ଜଳ ନୀଳମଣି, ସେଥିରେ ସବୁ ବର୍ଣ୍ଣନା କରାଯାଇଛି। ତେଣୁ ଇଏ ଯେଉଁ ରାଧାରାଣୀ କାଚିତ ବୋଲି କୁହାଗଲା, ରାଧାରାଣୀଙ୍କ ନାମ ନିଆଯିବ ନାହିଁ, କାଚିତ ଗୋପୀ, ଯେଉଁ କହିବେ ଗାଳି ଦେବେ। ଭଗବାନ କହିଲେ ନା, ପ୍ରିୟା ଯଦି ମାନ କରି କର ଏ ଭସନା ବେଦ ସ୍ତୁତି ଅତେ ସେଇ ହରେ ମୋର ମନ ବେଦ। ଆମେ ବେଦ ସ୍ତୁତି କରୁଛେ, ଆମେ ଭଗବାନ ଗାଳି କରିପାରିବା ନାହିଁ, କିନ୍ତୁ ଏଇ ଯେଉଁ ଇଏ ହେଉଛି ମାଧୁର୍ଯ୍ୟ ଭାବ, ଐଶ୍ୱର୍ଯ୍ୟରେ ଜଣେ ଭଗବାନ ଗାଳି କରିପାରିବ, କିନ୍ତୁ ମାଧୁର୍ଯ୍ୟ ଭାବରେ ଯେଉଁ ଭଗବାନ ଗାଳି କରନ୍ତି, ଭଗବାନ କହିଲେ ଐଶ୍ୱର୍ଯ୍ୟ ଭାବରେ ମୋତେ ପୂଜା କଲେ ଯେଉଁ ମୁଁ ଆନନ୍ଦ ନ ପାଏ, ତାଠାରୁ ଅଧିକ ଆନନ୍ଦ ପାଏ ଯେତେବେଳେ ମୋର ମା ମୋତେ ଯେତେବେଳେ ବାନ୍ଧି ପକାଏ, ମାତା ମୋରେ ଅତିହୀନ ଜ୍ଞାନେ କରେ ଲାଳନ ପାଳନ, କରେ ବନ୍ଧନ ମୋତେ ବନ୍ଧନ କରିଦିଏ, ସଖା ଶୁଦ୍ଧ ସଖ୍ୟ କରେ ସ୍କନ୍ଧେ ଆରୋହଣ, ସଖା ମୋର କନ୍ଧରେ ଆରୋହଣ କରିଯାଏ, ଚଢ଼ିଯାଏ ମୋ କାନ୍ଧ ଉପରେ। ଏଇସବୁ ଏଇଟାକୁ ଭଗବାନ ଆସ୍ୱାଦନ କରିବା ପାଇଁ ଆସିଲେ, ମହାପ୍ରଭୁ ଏଇଟାକୁ ଆସ୍ୱାଦନ କରିବା ପାଇଁ ଆସିଲେ। ଏ ବ୍ରଜଲୀଳା ସବୁ ରହିଛି, ଭକ୍ତଙ୍କର ଯେଉଁ ଭାବ, ସେଇ ଭକ୍ତ ଭାବ ଆସ୍ୱାଦନ କରିବା ପାଇଁ ଆସିଲେ, ସେଇଟା ବର୍ଣ୍ଣନା କରାଯାଇ ଚୈତନ୍ୟ ଚରିତ୍ରାମୃତ କୁହାଯାଇଛି। ତେଣୁ ଇଏ ଯେଉଁ ଭାବ ରହିଛି, ଏଇ ଭାବରେ ଯେତେବେଳେ ଦେଖିଦେବେ, ମୁଁ ଯେଉଁଠି ଛାଡ଼ୁଛି ପଏଣ୍ଟ, ସେଠି ଗୋଟେ ମଝିରେ ଗୋଟେ ପଏଣ୍ଟ ଛାଡ଼ିଯାଉଛି, ସେ କ୍ୱେଶ୍ଚିନ୍ ଆନ୍ସର୍ ସେ ପଏଣ୍ଟ ଗୁଡ଼ା ରେଜ୍ ହେବା କଥା, କ୍ୱେଶ୍ଚିନ୍ ଆନ୍ସର୍ ସେ ପଏଣ୍ଟ ଗୁଡ଼ା ରେଜ୍ ହେବା କଥା, କିନ୍ତୁ ରେଜ୍ ହେଉନାହିଁ, ଆମେ ବି ଆନ୍ସର୍ ଦେଉନାହୁଁ। ମୁଁ ସେ କେତେଟା ଜିନିଷ ମାର୍କ କଲେଣି, କଥା ପ୍ରସଙ୍ଗରେ କୁଆଡ଼େ କୁଆଡ଼େ ଚାଲିଯାଉଛି କଥା, କଥା ଚାଲିଯାଉଛି ଗୋଟି ଗୋଟି, ଗୋଟି ଗୋଟି ରହିଗଲା, ସବୁ ଧାରା ରହିଗଲା, ସେ ଧାରା ସେଠି ରହିଗଲା। ଯେଉଁମାନେ ପ୍ରଶ୍ନ କରିବେ ସେଠି ପ୍ରଶ୍ନର ଉତ୍ତର ଆସିବ, ସେଇଟା ପ୍ରଶ୍ନ ନକଲେ ଉତ୍ତର ନାହିଁ। ତେଣୁ ଏଠି ଯେଉଁ କୁହାଗଲା ଯେ ଶ୍ରୀକୃଷ୍ଣ ଶିରସି ଗୃହୀତ୍ୱା, ହଁ, ଯେତେବେଳେ ଦେଖିବେ ଅକ୍ଷର ଛନ୍ ପାଠ ପଢ଼ିନାହାନ୍ତି, ଏଇଥିରୁ ଆସିଲା କଥା, ଇଏ ହେଉଛି ଲିଙ୍କ ଫେଲିଅର ହୋଇଯାଉଛି, ଆମର ମଧ୍ୟ ଲିଙ୍କ ଫେଲିଅର ହୋଇଯାଉଛି। ଆପଣମାନେ ଯଦି ଲିଙ୍କଟା ଧରେଇଦେବେ ତାହେଲେ ହେଇଯିବ, ଲିଙ୍କ ଫେଲିଅର ହୋଇଯାଇଥିଲା, କାହିଁକି ଆସିଲା କହିନି ନା, ସେଇ ଯେଉଁ ଲେଖା ଜାଣିନାହାନ୍ତି ଗୋପୀମାନେ ପାଠ ପଢ଼ିନାହାନ୍ତି, ସେମାନେ କେମିତି ପଢ଼ିବେ, ଭଗବାନ ଅକ୍ଷରେ ସଂସ୍କୃତରେ ଲେଖିବେ ବା ତାଙ୍କ ବ୍ରଜଭାଷାରେ ଲେଖିଥିବେ, ଯାହା ବି ହେଉ ଭଗବାନ ଯାଇ ପାଠ ପଢ଼ିନାହାନ୍ତି, ଅକ୍ଷର ଶିଖିନାହାନ୍ତି, କେମିତି ପଢ଼ିବେ। ତେଣୁ ଉଦ୍ଧବ ପଢ଼ିକିରି ଶୁଣେଇବେ ତାଙ୍କୁ, ଏଇଭଳି ଭାବେ ଲେଖା ହେଇଛି, ଏଇଭଳି ଭାବେ ଲେଖା ହେଇଛି, ଏଇଭଳି ଭାବେ ଲେଖା ହେଇଛି। ଭଗବାନ ପାଠ ପଢ଼ିଲେ ତେଣୁ ଇନ୍ଦ୍ର ତାଙ୍କୁ ଗାଳିଦେଲେ, ଆଉ ଅନ୍ୟମାନଙ୍କ କଥା କ'ଣ କହିବା, ଆଉ ଗୋପୀମାନେ କ'ଣ ପାଠ ପଢ଼ିବେ, ସ୍କୁଲକୁ ଗଲେ ସେମାନେ, ଭଗବାନ ପୁରା ଗଲେ ନାହିଁ, ତାଙ୍କର ପାଠ ହେଉଛି ଏଇଟା, ଗୋପାଳନ କରିବେ ଗୋ, ଆମର ଗୋ ସେବା, ସେଥିପାଇଁ ଭଗବାନ କହିଲେ ଗୋ ସେବା। ଆଜି ଯେଉଁ ଅବସ୍ଥା ହେଇଯାଇଛି, ସମସ୍ତେ ଭାଳି ପଡ଼ିଯାଇଛି, କିନ୍ତୁ ଗୋ ଯେଉଁ ହତ୍ୟା ହେଉଛି ସେଥିପାଇଁ କାହାର ଚିନ୍ତା ହୋଇନଥିଲା, ତାର ଫଳ କ'ଣ ହେବ, ଯେଉଁ ଗୋ ହତ୍ୟା କରାଯାଉ ତାର ଫଳ କ'ଣ ହେବ, ସମସ୍ତେ ଆନନ୍ଦରେ ରହିବେ, ଗୋ ହତ୍ୟା କରିକି ଆନନ୍ଦରେ ରହିବେ ସେମାନେ, ତାର ଫଳ କ'ଣ ମିଳିବ ନା ନାହିଁ। ଗୋ ହତ୍ୟା ଭଗବାନ କହିଲେ 30 ଲକ୍ଷ ପଶୁ ଅଛନ୍ତି, ଭଗବାନ କହିଲେ ଗୋ ରକ୍ଷା, କୃଷି ଗୋରକ୍ଷା ବାଣିଜ୍ୟମ, ଆମେ କାହିଁକି ସେଇଟା ଚିନ୍ତା କରୁନେ ତ, ତାର ଫଳ କ'ଣ ହେବ ସେତେବେଳକୁ ହାଇ ପଡ଼ିଯାଉଛି, ଇଏ ହୁଲସ୍ତୁଲି ପଡ଼ିଯାଉଛି, କ'ଣ ହେବ କ'ଣ ହେବ କ'ଣ ହେବ, ଗୋହତ୍ୟା ଯେଉଁ କରୁଛ ସେତେବେଳେ ଚିନ୍ତା କରୁନ, ଯେତେ ପର୍ଯ୍ୟନ୍ତ ଚାଲିଥିବ ସେତେ ପର୍ଯ୍ୟନ୍ତ ଏଇଭଳି ଭାବରେ ଅବସ୍ଥା ଆସିବ, ଏଇଭଳି ଭାବରେ ଆସିବ ଅବସ୍ଥା, କଳିଯୁଗରେ ଆହୁରି ଶୋଚନୀୟ ଅବସ୍ଥା ଆସିବ। ଏସବୁ କଥା ଦ୍ୱାଦଶକନ୍ଧରେ ବର୍ଣ୍ଣନା କରାଯାଇଛି, ଭବିଷ୍ୟତବାଣୀ ଦିଆଯାଇଛି। ତେଣୁ ସେମାନଙ୍କର ଗୋଟିଏ କର୍ତ୍ତବ୍ୟ ହେଉଛି ଗାଈମାନଙ୍କୁ ରକ୍ଷା ସୁରକ୍ଷା ପ୍ରଦାନ କରିବେ, ଗାଈ ଧୋଇବେ, ଏସବୁ ମୁଞ୍ଚ ମୁଞ୍ଚ ସବୁ ଯେତେ ଶୁଣିବେ ଉଦ୍ଧବ ଯିବେ, ଯେତେବେଳେ ଶୁଣିବେ ସେଇଆ ମୁଞ୍ଚ ମୁଞ୍ଚ ନା ମୁଞ୍ଚ ନା ମୁଞ୍ଚ, ଏଭଳି ଭାବରେ ଶୁଣିବେ। ଦୁଇ ପ୍ରକାର ଲୀଳା ଚାଲିଛି ବୃନ୍ଦାବନରେ, ଗୋଟିଏ ଜାଗାରେ ଭଗବାନ ପ୍ରକଟ ହୋଇଛନ୍ତି ସେ ଲୀଳା ଦେଖିବେ, ଗୋଟିଏ ଜାଗାରେ ଭଗବାନ ଅପ୍ରକଟ ଅଛନ୍ତି ସେ ଲୀଳାଟି ଦେଖିବେ, ଏଇଟା ଆଚାର୍ଯ୍ୟମାନେ ଟିକରୁ ଏଇଟା ଆମେ ଜାଣିବା। ଦୁଇ ପ୍ରକାର ଲୀଳା ରହିଛି। ତେଣୁ ଇଏ ପାଠ ପଢ଼ିନାହାନ୍ତି, ତେଣୁ ସେ କହିବେ କ'ଣ ଲେଖା ହେଇଛି, କ'ଣ ଲେଖା ହେଇଛି, ଉଦ୍ଧବ ପଢ଼ିକି ଶୁଣେଇବେ, ଉଦ୍ଧବ ପଢ଼ିକି ଶୁଣେ। ବର୍ତ୍ତମାନ ମଧ୍ୟ ରହିଛନ୍ତି, ଗାଁ ଗହଳିରେ ପାଠ ପଢ଼ିପାରୁନାହାନ୍ତି, ଯାଇକି ଦେଖାଉଛନ୍ତି, ଆଜିକାଲି ମଧ୍ୟ ଅଛି ଇଲିଟରେଟ୍ ସଂଖ୍ୟା ରହିଛନ୍ତି ସବୁ। ଆମେ ବର୍ତ୍ତମାନ କମ୍ପ୍ୟୁଟର ଇଲିଟରେଟ୍, ଆମର ସବୁ କମ୍ପ୍ୟୁଟର ଇଲିଟରେଟ୍ ସବୁ ଅଛନ୍ତି ଏଠି। ତେଣୁ ଆମ କମ୍ପ୍ୟୁଟର ସାହାଯ୍ୟରେ ବର୍ତ୍ତମାନ ପ୍ରଚାର କରିବା, ଜୁମ୍ ମାଧ୍ୟମରେ ପ୍ରଚାର ହେବ। କରୋନା ଆମକୁ ଗୋଟେ ସୁଯୋଗ ପ୍ରଦାନ କଲା, ଆମେ କଂଗ୍ରିଗେସନ୍ କରିପାରିବା ନାହିଁ, ଜୁମ୍ରେ ପ୍ରଚାର କରିବା। ଯିଏ ଯେଉଁଠି ଅଛନ୍ତି ସେଇଠି ଶୁଣିବେ, ସ୍ଥାନେ ସ୍ଥିତା ଭଗବାନ କହିଲେ ସେ କଥା, ଯିଏ ଯେଉଁଠି ଅଛନ୍ତି ଥାଅ, ଆସିବା ଦରକାର ନାହିଁ, କରୋନା ଆସିବ, କରୋନା ଆସିବ, ଯାହା ଆସୁ କିଛି ଅସୁବିଧା ନାହିଁ। ଭଗବାନ ଏଇଟା ରେକମେଣ୍ଡ କରିଛନ୍ତି କଳିଯୁଗ ପାଇଁ, ଦଶମ ଛନ୍ଦ ଚଉଦ ଅଧ୍ୟାୟରେ ଶ୍ଳୋକଟି ଅଛନ୍ତି, ରାକେଶ ଜାଣିଛି ମୋର କାଶ ହେବ ସେଥିପାଇଁ ପାଣି ଆଣିକି ଦେଲା। ଦଶମ ଛନ୍ଦ ଚଉଦ ଅଧ୍ୟାୟରେ ଶ୍ଳୋକଟି ଅଛନ୍ତି, ଭଗବାନ ଯେତେବେଳେ ଯାଇଥିଲେ ସାଉଥକୁ, ପଚାରିଥିଲେ ରାୟରାମାନଙ୍କୁ, ଏଠି ଭଗବତ ଗୀତାରେ କୃଷ୍ଣ ଅର୍ଜୁନକୁ ଜ୍ଞାନ ଦେଉଛନ୍ତି, ସେଠି କୃଷ୍ଣ ପଚାରିବେ ଅର୍ଜୁନକୁ, ଜ୍ଞାନ ପଚାରିବେ ରାୟରାମାନଙ୍କୁ ପଚାରିବେ, ସେତେବେଳେ ରାୟରାମାନ ତ କହିବେ କେଉଁ ଶ୍ଳୋକଟା କହିଲେ, ମହାପ୍ରଭୁ କହିବେ ଏହୋ ହୟ, ଏହୋ ବାହ୍ୟ, ଏହୋ ବାହ୍ୟ, କେଉଁ ଶ୍ଳୋକରେ ମହାପ୍ରଭୁ କହିବେ ଏହୋ ହୟ, ସ୍ଥାନେ ସ୍ଥିତା, ଦଶମ ସ୍କନ୍ଧ ଚଉଦ ଅଧ୍ୟାୟରେ ଶ୍ଳୋକଟି ଅଛନ୍ତି। ଏ ବ୍ରହ୍ମା ଭୁଲ ମାଗିଲେ, ବ୍ରହ୍ମା କ୍ଷମା ପ୍ରାର୍ଥନା କଲେ, ଜ୍ଞାନୀ ପ୍ରୟାସମ ମୋଦପାଶ୍ୟ ନମନ୍ତ ଏବ ଜୀବନ୍ତି ସନ୍ମୁଖରେ ଥା ଭଗବତୀୟ ବାର୍ତ୍ତା ସ୍ଥାନେ ସ୍ଥିତା ଶ୍ରୁତିଗତାଂ ତନୁବାଂ ମନୋଭି ଯେ ପ୍ରାୟସୋ ଜିତୋ ଜିତୋ ପ୍ୟସିତ ଶ୍ଳୋକ୍ୟା। ଏଇଟାକୁ ଯେତେବେଳେ ଶୁଣିଲେ ମହାପ୍ରଭୁ କହିଲେ ଏ ହଏ, ବର୍ତ୍ତମାନ ସେଇଆ ହେଉଛି, ବର୍ତ୍ତମାନ ହେବ କଳିଯୁଗରେ ସେଇଟା ହେବ। ଆମେ ନିଜ ଚେଷ୍ଟାରେ ଭଗବାନଙ୍କୁ ଜାଣିପାରିବା ନାହିଁ, ଜ୍ଞାନ ପ୍ରୟାସ ମୁଦପାଶ୍ୟ ଏଇଟା ତ୍ୟାଗ କରିବାକୁ ପଡ଼ିବ। ଜୀବନ୍ତି ସନ୍ମୁଖତା ଭଗବତୀ ବାର୍ତ୍ତା, ଭଗବାନ କଥାକୁ ଶୁଣିବେ, ସ୍ଥାନେ ସ୍ଥିତା ଯିଏ ଯେଉଁ ସ୍ଥାନରେ ଥାନ୍ତୁ ଥାନ୍ତୁ ସେଥି ତାକୁ ତ୍ୟାଗ କରିବା ଦରକାର ନାହିଁ। ଶ୍ରୁତିଗତାଂ ତନୁବାଂ ମନୋଭି, କେବଳ କାୟ ମନବାକ୍ୟରେ ଶ୍ରବଣ କରିବେ ଶ୍ରୁତିଗତାଂ, ତାହେଲେ ଯଦିଓ ଭଗବାନ ଅଜିତ କିନ୍ତୁ ଯିଏ କେବଳ ଭଗବାନ କଥା ଶ୍ରବଣ କରିବେ ସେ ତାଙ୍କୁ ଜିତିଯିବେ, ଅଧିଶ ତ୍ରୈଲୋକ୍ୟା ସେ ତାଙ୍କୁ ଜିତିଯିବେ। ତେଣୁ ବର୍ତ୍ତମାନ ସେଇ ଅବସ୍ଥା ଆସିବ, ବର୍ତ୍ତମାନ ଆସିଛି, ସ୍ଥାନ ସ୍ଥିତା ଆସିବା ଦରକାର ନାହିଁ ମନ୍ଦିରକୁ, ତୁମେ ଘରେ ରୁହ, ଜୁମ୍ ମାଧ୍ୟମରେ ଶୁଣିବ, ସ୍ଥାନ ସ୍ଥିତା ହଁ ସେଇଟା ବି ରହିଛି, ସଦା ହରି ହରି ବୋଲି ଡାକିବ, ହରିଙ୍କର ନାଁ ଜାଣିଲେ ସିନା ତୁମେ ଡାକିବ, ହରିଙ୍କ ବିଷୟରେ ନ ଜାଣିଲେ କ'ଣ ତୁମେ ଡାକିବ, ପ୍ରଥମେ ଶ୍ରବଣ କରିବ ତା'ପରେ କୀର୍ତ୍ତନ ହେବ, ଶ୍ରବଣ ନକଲେ କ'ଣ କୀର୍ତ୍ତନ କରିବ ତୁମେ, କେବଳ ଅକ୍ଷର ଉଚ୍ଚାରଣ ହେବ, ମାନେ ବସ୍ତୁ ଉଚ୍ଚାରଣ ହେବ ନାହିଁ, ଅକ୍ଷର ଉଚ୍ଚାରଣ ହେବ। ସେହି ହରି ସେହି ଅକ୍ଷର ଦୁଇ ଅକ୍ଷର କିନ୍ତୁ ସେହି ହରି ସେ ଭଗବାନ ନାମ ଭଗବାନ, ସେ ତଫାତ୍ ରହିଛି। ତେଣୁ ପ୍ରଥମେ ଶ୍ରବଣ ନକଲେ କେମିତି କୀର୍ତ୍ତନ କରିବ ତୁମେ, ତେଣୁ ଏ ଯେଉଁ କହିଗଲା ସ୍ଥାନେ ସ୍ଥିତା, ଏଇଟା ଯିଏ ଯେଉଁଠି ଥାନ୍ତୁ ଆସ ଦରକାର ନାହିଁ, ଜୁମ୍ରେ କଥା ଚାଲିବ, କରୋନା ହେଉ ନ କହ, ଆମର ଜିବିସିର ଯିଏ ମୁଖ୍ୟ ସେ କହିଛନ୍ତି ସେଇଟା, ବର୍ତ୍ତମାନ କରୋନା ଆସିଗଲା, କରୋନା ପରେ ମଧ୍ୟ କିଛି ଅସୁବିଧା ନାହିଁ। ଏଇଟାକୁ ଆମେ ଯେଉଁ ନେଟ୍ ରହିଛି, ନେଟ୍ରେ ପ୍ରଚାର କରିବା, ଆମେ ସବୁ ଇଲିଟରେଟ୍ ରହିଛୁ, ତୁମେ ସବୁ ଇଲିଟରେଟ୍ ସବୁ ଆମେ ସାହାଯ୍ୟ କରିବ। ପ୍ରଭୁପାଦ ମହାରାଜ ଇଏ ଇସ୍କନ ହେଉଛି ଅନ୍ଧ କଞ୍ଜ ନ୍ୟାୟ, ଭାରତବାସୀମାନେ ଅନ୍ଧ କଞ୍ଜ ହେଇଯାଇଛନ୍ତି, ଛୋଟା ହେଇଯାଇଛନ୍ତି, କାହିଁକି ନା ବିଦେଶୀମାନଙ୍କର ଶାସନ ଦ୍ୱାରା ଏ ଫରେନର୍ମାନେ ସେମାନେ ସବୁ ଅନ୍ଧ ହେଇଯାଇଛନ୍ତି, ଏ ଯେଉଁ ଧନ ଦ୍ୱାରା ଧନାନ୍ଧ, ସେମାନେ ଅନ୍ଧ ଯେ ଜାଣି ବାଟ ଦେଖିପାରିବ ନାହିଁ, କିନ୍ତୁ କଞ୍ଜ ଯେ ଚାଲିପାରିବ ନାହିଁ, ଦୁଇ ଜଣ ମିଶିଗଲେ ଠିକ୍ ହେଇଯିବ। ବର୍ତ୍ତମାନ ଆମେ ଲିଟରେଟ୍, ତୁମେ ଲିଟରେଟ୍, ମିଶିଗଲେ ପ୍ରଚାର ହେବ, କଥା ପ୍ରଚାର ହେବ ସାରା ପୃଥିବୀରେ, ପୃଥିବୀତେ ଆସୁଛନ୍ତି ନଗରାଦି ଗ୍ରାମ, ସର୍ବତ୍ର ପ୍ରଚାର ରହିବେ ମୋର ନାଁ, ସବୁଠାରେ ପ୍ରଚାର ହେବ, ତେଣୁ ଜୁମ୍ ମାଧ୍ୟମରେ ପ୍ରଚାର ହେବ, ଏ କିଛି ଅସୁବିଧା ନାହିଁ। ତେଣୁ ଏ ଯେଉଁ କଥା ପ୍ରଚାର କଥା କାହିଁକି ଆସିଲା, ଏଇଠି ଅଛି ଲିଙ୍କ୍ ଅଛି, ଏଇଠି ଲିଙ୍କ୍ ଫେଲିଅର୍ ହେଇଯାଉଛି ଆମର, ସେ ସେଇ ଗୃଥା ବଟ ଯେ ଭଗବାନ ଲେଖିକି ଦେଲେ ସେଇଟା ଉଦ୍ଧବ ପଢ଼ିକି ଶୁଣେଇଲେ ତାଙ୍କୁ, ସେମାନେ ଇଲିଟରେଟ୍ ଥିଲେ ତାଙ୍କୁ ଲିଟରେଟ୍ ତାଙ୍କୁ ପଢ଼େଇବେ, ତେଣୁ ଆମେ ମଧ୍ୟ ସେଇଭଳି ଭାବରେ କମ୍ପ୍ୟୁଟର ଏଇ ଲିଙ୍କ୍ଟା ଏଇଟା ହେଉଛି, ଏଇଟା ଆମେ କମ୍ପ୍ୟୁଟର ଇଲିଟରେଟ୍, ଯେଉଁମାନେ ବର୍ତ୍ତମାନ ତୁମେ ସବୁ ନୂଆ ପିଲା ସବୁ ଆସିବେ କମ୍ପ୍ୟୁଟର ଲିଟରେଟ୍ ସବୁ ଆମକୁ ସାହାଯ୍ୟ କରିବ, ମିଶିଲେ ଆମେ କରିବା, ଅନ୍ଧକନ୍ଧ ମିଶିକିରି ଏ କହିଲେ ତମର କ'ଣ ଅନ୍ଧ, ତୁମେ କ'ଣ ଅନ୍ଧ, ତମେ କମ୍ପ୍ୟୁଟର ଜାଣିଲ ଆଉ ଅନ୍ୟ କିଛି ଜାଣିଲ ନାହିଁ, କମ୍ପ୍ୟୁଟର ଯୁଗ ହୋଇଗଲା, ଶାସ୍ତ୍ର ବିଷୟରେ ତମେ ଜ୍ଞାନ ଆସିଲା ନାହିଁ, କିନ୍ତୁ ଆମେ ଶାସ୍ତ୍ର ଜ୍ଞାନ ଦେବୁ, ତମେ ଟେକ୍ନୋଲୋଜି ଦେବ, ପ୍ରଭୁ ଆମର ଇସ୍କନ ହେଉଛି ସେଇଟା, ପ୍ରଭୁପାଦ ଶାସ୍ତ୍ର ଜ୍ଞାନ ଦେଇଥିଲେ ଇଣ୍ଡିଆରେ ଥିଲେ ଏତେ ପ୍ରଚାର ହୋଇପାରିନଥାନ୍ତା, ଫରେନ୍କୁ ନଯାଇଥିଲେ, ଆଜି ଫରେନ୍ ଯାଇଥିବାରୁ ଆଜି ସାରା ପୃଥିବୀରେ ଭଗବାନ କଥା ପ୍ରଚାର ହେଲା, ତାଙ୍କର ଏ ପର୍ଯ୍ୟନ୍ତ ତାଙ୍କର କଥା ରହିଛି ଆସୁଛି, ଲେଟ୍ରେ ଆସୁ, ବେଦବେଶ ଆସୁଛି, ସବୁ ଆସୁଛି, ଏଇ ଯେଉଁ ଏସବୁ ଏତେ ଉନ୍ନତି ହେଲା ଇସ୍କନର, ଏଇ ଯେଉଁ ତାଙ୍କର ସହଯୋଗରେ ପ୍ରଭୁପାଦ ଭାରତବର୍ଷରେ ରହିଥିଲେ ଏତେ ହୋଇପାରିନଥାନ୍ତା, 10,000 ବର୍ଷ ଧରି ଚାଲିବ, ସମସ୍ତଙ୍କ ସହଯୋଗରେ ଏଇଟା ହେବ, କାହାର କିଛି କମି ରହିଛି, କାହାର କିଛି ଷ୍ଟ୍ରେଙ୍ଥ ରହିଛି, କାହାର କିଛି ୱିକନେସ୍ ଅଛି, କିନ୍ତୁ ମିଶିଗଲେ ସମସ୍ତଙ୍କ ଷ୍ଟ୍ରେଙ୍ଥ ମିଶିଯିବ, ସମସ୍ତ ୱିକନେସ୍ ମିଶିବନି, ସମସ୍ତ ଷ୍ଟ୍ରେଙ୍ଥ ମିଶିଗଲେ ସେଇଟା ପ୍ରଚାର ହୋଇପାରିବ, ପ୍ରଚାର ସଂସ୍ଥା ଏଇଟା ପ୍ରଚାର କରିବା। ତେଣୁ ଇଏ ଆସିଲା ଲିଙ୍କଟା କେଉଁଟା, ଲିଙ୍କ ହେଉଛି ସେଇ ଯେଉଁ ଭଗବାନ ଲେଖିକି ଦେଲେ ସେଇଟାକୁ ପଢ଼ିପାରିବେ ନାହିଁ ଗୋପୀ, ଉଦ୍ଧବ ପଢ଼ିକି ଶୁଣେଇବେ ତାଙ୍କୁ। ତେଣୁ ଏହିଭଳି ଭାବରେ ଭଗବାନ କେତେଟା ତାଙ୍କର ଭର୍ବାଲ କହିଥିଲେ, କିଛି କଥା କହିଥିଲେ ଏବଂ କିଛି ଲେଖିକିରି ମଧ୍ୟ ଦେଇଥିଲେ, କିମ୍ବା ଶବ୍ଦ ବ୍ୟବହାର କରାଯାଇଛି, ସ୍ୱ ଅକ୍ଷରଣ ତ ଲିଖିତ ଭଗବାନ ଲେଖା, କେତେ କିଭଳି ନ ହେଇଥିବ ଜୟଦେବ ଗୋସ୍ୱାମୀ ଦେଖିକିରି ଭଗବାନ ଲେଖା ଜାଣିପାରିଲେ, ତାଙ୍କ କେତେ ରହିଛି, ଆମର ଆମତେ ଏମିତି କେତେ କଥାର ସବୁ ରହିଛି, ଭଗବାନ ନିଜେ ଲେଖିଛନ୍ତି, ତାଙ୍କ ହସ୍ତାକ୍ଷର ରହିଛି ସବୁ, ଏମିତି କେତେଟା ଘଟଣା ମଧ୍ୟ ଅଛି। ତେଣୁ ଭର୍ତ୍ତୁ ରୀତି, ଭର୍ତ୍ତୁ ଶବ୍ଦ କୁହାଗଲା ନା, ଭର୍ତ୍ତୁ ଭର୍ତ୍ତୁ କହିବାର ଅର୍ଥ କ'ଣ, କ'ଣ ଆଦାୟ ଭର୍ତ୍ତୁ ଆଦୃତ ଆଦୃତ ଭର୍ତ୍ତୁ ଇତି ତା ଦେବ, ଭର୍ତ୍ତୁ ଇତି କହିବାର ଉଦ୍ଦେଶ୍ୟ ହେଉଛି ତା ଦେବ ପୋଷଣ ମିତି ଭାବ, ଭର୍ତ୍ତୁ କହିଲେ ପୋଷଣ କରିବେ, ଭର୍ତ୍ତୁ ସେ ଆମର ପୋଷଣ କରିବେ, ଆମର ଯାହା ଆବଶ୍ୟକତା ସେଇଟା ପୂରଣ କରିବେ, ଏଇଟା ପୋଷଣ ଅର୍ଥ ହେଉଛି, ସେଇଟା ପୋଷଣ କହିଲେ ଆବଶ୍ୟକତା ପୂରଣ କରିବେ, ଏଇଟା ପୋଷଣ ପୋଷଣ କରିବେ, ବା ଏସବୁ ରହିଛି ଆମେ ଶୁଣିଲେ ନା, ବିଭର୍ମୀ ଶବ୍ଦ ବ୍ୟବହାର କରାଯାଇଥିଲା, ପ୍ରକର୍ଷଣ ପ୍ରକର୍ଷଣ ଅକ୍ରୋତୋପି ଅଧିକ ବିଚିତ୍ର ମନୋରଥା ମନୋରଥା ଚାରଣାଧୀନ ଯଜଉ, ଏ ଯେଉଁ କୁହାଗଲା ପ୍ରଜଜଉ, ପ୍ରଜଜଉ ଶବ୍ଦ କାହିଁକି ବ୍ୟବହାର କରାଗଲା, ଯଜଉ କହିଥିଲେ ହେଇନଥାନ୍ତା କି, ପ୍ରଜଜଉ କହିଲେ କାହିଁକି, ସନାତନ ଗୋସ୍ୱାମୀ କହୁଛନ୍ତି ପ୍ରକର୍ଷେଣ ଯଜଉ, ପ୍ରକର୍ଷଣ ଯଜଉ ଅର୍ଥ ଅକ୍ରୂରତ୍ୱ ଅଧିକ ବିଚିତ୍ର, ଅକ୍ରୂରଙ୍କର ଯେଉଁ ଅବସ୍ଥା ହେଇଥିଲା ଆମେ ବର୍ଣ୍ଣନା କରିଦେଇଛୁ, 10:36 ବର୍ଣ୍ଣନା କରାଯାଇଛି, ଏ ଦେହଭୂତାନ ୟା ଅର୍ଥ, ଯେଉଁମାନେ ଦେହ ଧାରଣ କରିବେ ସେମାନଙ୍କର ଏଇଟା ହେଉଛି ଶ୍ରେଷ୍ଠ ସିଦ୍ଧି, ଅକ୍ରୂର ଯେଉଁଭଳି ଭାବରେ ଏଇ ଭାବ ପ୍ରାପ୍ତ ହୋଇଥିଲେ ଭଗବାନଙ୍କ ବିଷୟରେ ଆମେ ସେଇଟା କହିବା ନାହିଁ, ଗୋଟେ ଆଲୋଚନା ସରିଯାଇଛି, କିନ୍ତୁ ଅକ୍ରୂରତ୍ୱ ଅଧିକ ବିଚିତ୍ର ମନୋରଥା, ଅକ୍ରୂରଠାରୁ ଆହୁରି ଅଧିକ ବିଚିତ୍ର ମନୋରଥ ଥିଲା ଉଦ୍ଧବଙ୍କର, ଚରଣାଧୀନ ଯେଉଁ ଏଇ ରଥଚାରଣ କରୁଥିଲେ, ମନୋରଥ ରହିକରି ଏ ରଥକୁ ଚାରଣ କରିକି ସେ ଗଲେ, ପ୍ରଜଜଉ ଶବ୍ଦ ସେଥିପାଇଁ ବ୍ୟବହାର କରାଯାଇଛି। ତେଣୁ ଆମର ବର୍ତ୍ତମାନ ସମୟ ମଧ୍ୟ ଚାଲିଗଲେ, ଆମର କଥା କହିଲି ବିଶ୍ରାନ୍ତ ପୂର୍ବରୁ ପଚାରିବା, କାହାର କିଛି ଆମର ଲିଙ୍କ ଫେଲିଅର ବହୁତ ଜାଗାରେ ହୋଇଯାଇଛି, ଆପଣଙ୍କ ପାଦ ପଦ୍ମ ମୋର ମସ୍ତକ ପ୍ରଦାନ କରନ୍ତୁ, ଦେହି ପଦ ପଲ୍ଲବ ଉଦାହରଣ, ପଦ ପଲ୍ଲବମ ଦେହି ମାନେ ଦିଅନ୍ତୁ, ପଦ ହେଲା ପାଦ ପଦ୍ମ, ପଲ୍ଲବମ ମୁଦାହରମ, ଏ ପାଦ ପଦ୍ମକୁ ଆନନ୍ଦ ମୁଦାହରମ ମୁଦା ଆନନ୍ଦ ପ୍ରାପ୍ତ ହେଉଛନ୍ତି ଭଗବାନ, କ'ଣ ରାଧାରାଣୀଙ୍କ ପାଦ ପଦ୍ମକୁ ଧାରଣ କରି ଆନନ୍ଦ ଦେଉଛନ୍ତି, ନିଜ ମସ୍ତକ ଧାରଣ କରିବା ପାଇଁ ଚାହୁଁଛନ୍ତି, ଜଣେ ସ୍ତ୍ରୀ ତାଙ୍କର ବା ଜଣେ ଇଏ ଶିଖିବେ ତାଙ୍କର ସ୍ୱାମୀଙ୍କ ମସ୍ତକ ପାଦ ଧାରଣ କରିପାରିବେ, ତେଣୁ ଇଏ ରଖିଲେ ନାହିଁ ଲେଖିଲେ ନାହିଁ, ଜୟଦେବ ଗୋସ୍ୱାମୀ ଲେଖିଲେ ନାହିଁ, ସେ ଶ୍ଳୋକଟି ଅଛନ୍ତି ସ୍ମରଣ ଗଦା, ମୁଁ ଏଇଠି ଲେଖିଛି ଯେ ସ୍ମରକ ସେ ଅଛି ସେ ଶ୍ଳୋକଟି ଜୟଦେବ ଗୋସ୍ୱାମୀଙ୍କର, ଏଇଟାକୁ ଆସ୍ୱାଦନ କରୁଥିଲେ, ଏଇଟାକୁ ଆସ୍ୱାଦନ କରୁଥିଲେ ମହାପ୍ରଭୁ, ଜୟଦେବ ଚଣ୍ଡିଦାସ ଏବଂ ବିଦ୍ୟାପତି ଏମାନଙ୍କ ଗୀତକୁ ଆସ୍ୱାଦନ କରୁଥିଲେ ମହାପ୍ରଭୁ ଗମ୍ଭୀରାରେ ଆସ୍ୱାଦନ କରୁଥିଲେ, ତେଣୁ ନାହିଁ ବୋଧେ ଏଠି ସେଇଟା ସେ ଏଥିରେ ଅଛି ମାନେ ଗୀତ ଗୋବିନ୍ଦରେ ସେଠି ରହିଛି, ଏହି ପଦ ପଲ୍ଲବ ଉଦାହରଣ ସ୍ମର ସବୁ ରହିଛି ସମ୍ପ୍ରାପ୍ତେ ସନ୍ନିହିତ କାଳେ, ସମ୍ପ୍ରାପ୍ତେ ମାନେ ଅନ୍ତିମ ସମୟରେ, ନିହିତ ସନ୍ନିହିତ କାଳେ ସମ୍ପ୍ରାପ୍ତ ଆସିଗଲା, ନିହିତ ଚାଲିଯିବ ବର୍ତ୍ତମାନ ସମୟ ଆସିଗଲା। ନେଇ ନେଇ ରକ୍ଷତି ଦୁକୃଣ କରଣେ, ତୁମେ ଏଇ ଯେଉଁ ବ୍ୟାକରଣ ଘୋଷୁଛ ସବୁ, ଏଇଟା ତୁମକୁ ରକ୍ଷା କରିପାରିବ ନାହିଁ, ବ୍ୟାକରଣ ତୁମକୁ ରକ୍ଷା କରିପାରିବ ନାହିଁ। ନେଇ ନେଇ ରକ୍ଷତି ଦୁକୃଣ କରଣେ, ଆପଣ ଶୋଇ ରହିଲେ ବି ପାଇବେ, ଶୋଇ ରହିଲେ ପାଇବେ, କେମିତି କୁହାଯାଇଛି କେଉଁଠି? ଜାନେ ପ୍ରୟାସ ମୁଦପାସ ନମନ୍ତ ଏବ ଜୀବନ୍ତି ସମ୍ମୁଖରେ ତା ଭବତୀୟ ବାର୍ତ୍ତାନ, ଏଇଟା ନା କ'ଣ? ଆମେ ନିଜ ଚେଷ୍ଟାରେ ଜ୍ଞାନ ମାଧ୍ୟମରେ ଭଗବାନ ଜାଣିପାରିବା ନାହିଁ, ଏଇଟା ଶ୍ରବଣ କରିବା, ମାନେ ସିନ୍ସିୟରଲି ଶ୍ରବଣ, କାୟ ମନ ବାକ୍ୟରେ ଶ୍ରବଣ କରିବା, ତାହେଲେ ଭଗବାନ ଯଦିଓ ଅଜିତ, ସିଏ ତାଙ୍କୁ ଜିତିଯିବେ, ଭଗବାନ କଥା ଶ୍ରବଣ କରିବେ। କିନ୍ତୁ ଯେମିତି ଆଙ୍କର ଉଦାହରଣ ଦିଆଯାଏ ମୁଚୁକୁନ୍ଦ, ମୁଚୁକୁନ୍ଦ ଶୋଇ ଶୋଇ ଭଗବାନ ପ୍ରାପ୍ତ ହୋଇଥିଲେ, ସେଥିପାଇଁ ଆମର ଇଏ ଯେଉଁ ଲେଖିଲେ ବିଲ୍ୱମଙ୍ଗଳ ଠାକୁର ଲେଖିଲେ, ସୁଖଂ ଶୟାନେ ନୀଳୟେ ନିଜେ ପି ନାମାନି କୃଷ୍ଣ ପ୍ରବଦନ୍ତି ମର୍ତ୍ତ୍ୟା ତେ ନିଶ୍ଚିତାନ୍ମୟତାଂ ବ୍ରଜନ୍ତି ଗୋବିନ୍ଦ ଦାମୋଦର ମାଧ। ଶୋଇ ଶୋଇକି ମଧ୍ୟ ଯଦି ଆମେ ଗୋବିନ୍ଦ ଦାମୋଦର ପ୍ରାର୍ଥୀ କରିବା, ତାହେଲେ ଭଗବାନ ଆସି ପହଞ୍ଚିଯିବେ। ତାର ଉଦାହରଣ ହେଉଛନ୍ତି ମୁଚୁକୁନ୍ଦ, ମୁଚୁକୁନ୍ଦ ପାଖରେ ଭଗବାନ ପହଞ୍ଚି ଦଶମ ସ୍କନ୍ଦ, ଆପରେ ଆସିବ ସେ କଥା, ଆପରେ ଆସିବ ସେ ଲୀଳା। ବହୁତ ଧନ୍ୟବାଦ। ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସମ୍ବେଦ ଗୌର ଭକ୍ତ କି ଜୟ ଗୌର ପ୍ରମାନନ୍ଦେ ଜୟ ଶ୍ରୀ।